ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम् दशमस्कन्ध 62 अध्याय श्लोक 22 सा च तं सुन्दरवरं सा च तं सुन्दरवरं विलोक्य मुदितानना विलोक्य मुदितानना दुष्प्रेक्ष्ये स्वगृहे पुंभी दुष्प्रेक्ष्ये स्वगृहे पुंभी रेमे प्राद्युम्निना समम् रेमे प्राद्युम्निना समम् सा च तं सुन्दरवरं विलोक्य मुदितानना दुष्प्रेक्ष्ये स्वगृहे पुंभी रेमे प्राद्युम्निना समम् सा च तं सुन्दरवरं विलोक्य मुदितानना दुष्प्रेक्ष्ये स्वगृहे पुंभी रेमे प्राद्युम्निना समम् सा च तं सुन्दरवरं लिङ्गमुदितानना दुष्प्रेक्ष्ये स्वगृहे पुंभी रेमे प्राद्युम्निना समम् आजतं गुंदरावरं लोक्यां मुदिताननः दुष्प्रेक्ष्ये स्वगृहे पुंभे रेमे प्राद्युम्निना समम् सा च तं सुन्दरवरं विलोक्य मुदिताननः दुष्प्रेक्ष्ये स्वगृहे पुंभे रेमे प्राद्युम्निना समम् सा च तं सुन्दरवरं विलोक्य मुदिताननः दुष्प्रेक्ष्ये स्वगृहे पुंभे रेमे प्राद्युम्निना समम् अनुवाद उषा जेतेबेळे मनुष्यमानक मध्यरे परम सुंदर से पुरुषंक दर्शन कले सेतेबेळे तार मुखमंडल आनंदरे उज्जवल होई उठला पुरुषंक पक्षरे निषिद्ध अंतपुरकु से प्रद्युम्नक पुत्रकु नेइगले एवं सेठारे तांक सहित आनंद उपभोग कले। हरे कृष्ण पुष्पभक्त सजन बृंद मातृवृंद आपण मानक आमर भागवत कथा स्वागत जना जाउछि। आज आम गत काली जो आलोचना करथिले जे से जो कृष्ण पालिता द्वारकारे जोटा कृष्ण पालन करछन्ती से द्वारकारु द्वारका धाम रु ये जाकि चित्रलेखा उठेकर घिनि आसले अनुरुद्ध को अनुरुद्ध शयन करते सुप्त अवस्था थे से पलंग सहित उठे घिनी आसले जोगशक्ति रही एक थरी आम गत आलोचना करते तेणु आज शकल पाठ कर सा च तं सुंदर वरम सा कहले से अनिरुद्ध ए सॉरी से जो चित्रलेखा च तं सुंदर वरम ବହୁତ ସୁନ୍ଦର ପୁରୁଷ ସିଏ, ଯିଏକି ଆଙ୍କର ସ୍ୱାମୀ ହେବେ, ଉଷାଙ୍କର ସ୍ୱାମୀ ହେବେ। ସେ ସା ଚତଙ୍ଗ ସୁନ୍ଦର ବିଲୋକ୍ୟ ମୁଦିନାନନା ମୁଦିତାନନା। ସା କହିଲେ ଉଷା। ଉଷା ଯେତେବେଳେ ଦେଖିଲେ ତାଙ୍କ ନିଜ ବରଙ୍କୁ ଦେଖିଲେ, ନିଜ ସ୍ୱାମୀଙ୍କୁ ଦେଖିଲେ, ସେତେବେଳେ ବହୁତ ଆନନ୍ଦିତ ହୋଇଗଲେ। ମୁଦିତାନନା ଆଙ୍କର ଆନନ କହିଲେ ମୁଖ, ତାଙ୍କର ମୁଖ ଆନନ୍ଦରେ ମୁଖ ପ୍ରସ୍ଫୁଟିତ ହୋଇ ଉଠିଲା। ମୁଦିତାନନା ତେଣୁ ଦୁଷ୍ପ୍ରେକ୍ଷେ ସ୍ୱ ଗୃହେ ପୁମ୍ଭି, ତାଙ୍କର ଯେଉଁ ନିଜ ଗୃହ ରହିଛି ସେଇଟାକୁ କେହି ଦେଖିପାରନ୍ତି ନାହିଁ। ଦୁଷ୍ପ୍ରେକ୍ଷେ ଅନ୍ୟ କେହି ପୁରୁଷ ଲୋକ ସେଠି ପ୍ରବେଶ କରିପାରିବେ ନାହିଁ, ଏଭଳି ତାଙ୍କର ଗୃହ ଥିଲା। ସେଇ ନିଜ ଗୃହକୁ ଦୁଷ୍ପ୍ରେକ୍ଷେ ସ୍ୱ ଗୃହେ ପୁମ୍ଭି ରେମେ ପ୍ରାଦୁମ୍ ନିନା ସମମ। ପ୍ରାଦୁମ୍ ନିନା କହିଲେ ଯେ ଅନିରୁଦ୍ଧଙ୍କ ସହିତ ସେ ରମଣ କରିବା ପାଇଁ ଆରମ୍ଭ କଲେ। ରେମେ ପ୍ରାଦୁମ୍ ନିନା ସମମ। ତେଣୁ ଏ ଯେଉଁ ରହିଛି ଦ୍ୱାରକାଲୀଳାରେ, ଏ ବର୍ତ୍ତମାନ ଏଠି ତାପରେ ଯିବେ, ସେଠିକି ଯିବେ, ଦ୍ୱାରକାଲୀଳାରେ ପୁଣି ତାଙ୍କର ଆରମ୍ଭ ହେବ। କିନ୍ତୁ ବର୍ତ୍ତମାନ ଶୋଣିତପୁରରେ ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ରେମେ ଆନନ୍ଦ ପ୍ରାପ୍ତ ହେବା ଏଟା ଯେଉଁ ରହୁଛି, ପ୍ରକୃତରେ ସମସ୍ତେ ଭଗବାନଙ୍କ ସହିତ ଏଇଭଳି ଭାବରେ ଆନନ୍ଦ ପ୍ରାପ୍ତ ହୋଇପାରିବେ। କିନ୍ତୁ ଭଗବାନ ଭୁଲିକରି ଆମେ ଭାବୁଛେ ଆନନ୍ଦ ପ୍ରାପ୍ତ ହେବା ପାଇଁ, ତେଣୁ ସେଇଟା ପ୍ରକୃତ ଆନନ୍ଦ ଜଣେ ପ୍ରାପ୍ତ ହୋଇପାରିବ ନାହିଁ। ଉଷା ଏ ଭଗବାନଙ୍କ ସହିତ ରମଣ କରୁଛନ୍ତି, ଚିତ୍ ଜଗତରେ ପ୍ରକୃତ ଆନନ୍ଦ ରହିଛି ଏବଂ ସେ ଆନନ୍ଦର ଝଲକ ଏଇ ଭୌତିକ ଜଗତରେ ରହିଛି। ଭୌତିକ ଜଗତରେ ଯେତେ ଲୋକ ଅଛନ୍ତି ସମସ୍ତେ ଚାହୁଁଛନ୍ତି ଆନନ୍ଦ ରହିବା ପାଇଁ, କିନ୍ତୁ ପ୍ରକୃତ ଆନନ୍ଦ ସେମାନେ ପ୍ରାପ୍ତ ହୋଇପାରୁନାହାନ୍ତି। କାହିଁକିନା ଭଗବାନଙ୍କ ସହିତ ସେମାନେ ଯୁକ୍ତ ହେଉନାହାନ୍ତି। ଭଗବାନଙ୍କ ସହିତ ଯୁକ୍ତ ହେଲେ ହିଁ ପ୍ରକୃତ ଆନନ୍ଦ ସେମାନେ ପ୍ରାପ୍ତ ହେବେ। ଭଗବାନ ସହିତ ଯୁକ୍ତ ନ ହୋଇକରି ଯଦି ଚାହିଁବେ ସେମାନେ ଆନନ୍ଦ ପ୍ରାପ୍ତ ହେବା ପାଇଁ, ତାହେଲେ ସେମାନେ ଆନନ୍ଦ ପ୍ରାପ୍ତ ହୋଇପାରିବେ ନାହିଁ। ଆ ପରେ ବର୍ଣ୍ଣନା କରାଯିବ କିଭଳି ଉଷା ଭଗବାନ ଅନିରୁଦ୍ଧ ସେଠି ରହିଛନ୍ତି। ଅନେକ ଦିନ ବିତେଇଗଲେ ସେ ଜାଣିପାରିଲେ ନାହିଁ, ଦିନ କି ରାତି ବୁଝି ଜାଣିପାରିଲେ ନାହିଁ। ଏଭଳି ଯେଉଁ ଆନନ୍ଦ ରହିଛି, ଆନନ୍ଦ ହେଉଛି ସବୁଦିନ ବଢ଼ି ବଢ଼ିକା ଯାଉଛି। ଆ ପର ଶ୍ଳୋକରେ ବର୍ଣ୍ଣନା କରାଯିବ ଯେ ସବୁବେଳେ ସେଇଟା ପ୍ରଭୃତ ବଢ଼ି ବଢ଼ିକା ଯିବ ସେ ଆନନ୍ଦ। ଭୌତିକ ଜଗତରେ ପ୍ରକୃତ ଆନନ୍ଦ ନାହିଁ, ଏଇ ଯେଉଁ ଆନନ୍ଦ ରହିଛି ଭଗବତ ଗୀତାରେ ଭଗବାନ କହିଲେ ପଞ୍ଚମ ଅଧ୍ୟାୟରେ ଯେ ଯେହି ସଂସ୍ପର୍ଶା ଭୋଗା ଦୁଃଖ ଜ୍ୱନୈବତେ ଆଦ୍ୟନ୍ତବନ୍ତ କହନ୍ତେ ଇଏ ନଚେଷୁ ରମତେ ବୁଦ୍ଧ। ଆମେ ଏଇ ଭୌତିକ ଜଗତରେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛେ ଏଇ ଇନ୍ଦ୍ରମାନଙ୍କ ଦ୍ୱାରା, କିନ୍ତୁ ସେମାନେ ମଧ୍ୟ ସେ ଇନ୍ଦ୍ରମାନଙ୍କ ଦ୍ୱାରା ଆନନ୍ଦ ପ୍ରାପ୍ତ ହେଉଛନ୍ତି। କିନ୍ତୁ ତଫାତ୍ ହେଉଛି କ'ଣ ନା, ଆମର ଇନ୍ଦ୍ରିୟ ହେଉଛନ୍ତି, ଆମର ଇନ୍ଦ୍ରିୟ କ'ଣ ଇଏ ହେଉଛି ଭୌତିକ ଦୋଷଯୁକ୍ତ। ଭୌତିକ ଦୋଷଯୁକ୍ତ ଥିବାରୁ ଆମେ ପ୍ରକୃତ ଆନନ୍ଦ ପ୍ରାପ୍ତ ହୋଇପାରୁନାହିଁ। କିନ୍ତୁ ସେମାନଙ୍କର ଯେଉଁ ଇନ୍ଦ୍ରିୟ ରହିଛି ସେ ଇନ୍ଦ୍ରିୟ ହେଉଛି ଚିଦାନନ୍ଦ, ଚିତ୍ ଇନ୍ଦ୍ରିୟ, ଦିବ୍ୟ ଇନ୍ଦ୍ରିୟ, ତାଙ୍କର ଦିବ୍ୟ ଇନ୍ଦ୍ରିୟ। ତେଣୁ ଦିବ୍ୟ ଇନ୍ଦ୍ରିୟ ସାହାଯ୍ୟରେ ପ୍ରକୃତରେ ଜଣେ ଆନନ୍ଦ ପ୍ରାପ୍ତ ହୋଇପାରିବେ, ଭୌତିକ ଇନ୍ଦ୍ରିୟ ସାହାଯ୍ୟରେ ଜଣେ ଆନନ୍ଦ ପ୍ରାପ୍ତ ହୋଇପାରିବେ ନାହିଁ। ଏଇଟା ଯେଉଁ ଆନନ୍ଦ ପ୍ରାପ୍ତ ହେବେ ଏଇଟା ଆଦ୍ୟ ଅନ୍ତବନ୍ତ କୌନ୍ତେୟ, ଯେଉଁ ଆନନ୍ଦର ଆଦି ଅଛି ତାର ଅନ୍ତ ଅଛି। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ସେ ଆନନ୍ଦରେ ଆନନ୍ଦିତ ହୁଅନ୍ତି ନାହିଁ, ନତେ ସେ ରମତେ ବୁଦ୍ଧ। ସେମାନଙ୍କର ଯେଉଁ ଇନ୍ଦ୍ରିୟ ରହିଛି, ଏ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଷଷ୍ଠ ଅଧ୍ୟାୟରେ, ସୁଖମ ଯତତ୍ ବୁଦ୍ଧି ଗ୍ରାହ୍ୟମ ଅତିନ୍ଦ୍ରିୟମ। ଇନ୍ଦ୍ରିୟମାନଙ୍କୁ ଉର୍ଦ୍ଧ୍ୱରେ ଯେଉଁ ସୁଖ ସେଇଟା ହେଉଛି ପ୍ରକୃତ ସୁଖ। ଏ ଇନ୍ଦ୍ରିୟମାନେ ଭୌତିକ ଦୋଷ ଦୃଷ୍ଟ ହୋଇଥିବାରୁ ଆମେ ଯେଉଁ ଇନ୍ଦ୍ରିୟ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛେ ସେଇଟା ପ୍ରକୃତ ଆନନ୍ଦ ପ୍ରାପ୍ତ ହୋଇପାରୁନାହିଁ। ଦୁଃଖକୁ ଆମେ ଆନନ୍ଦ ବୋଲି ଭାବୁଛୁ, ସୁଖକୁ ସୁଖ ବୋଲି ଭାବୁଛେ, କାରଣ ଇଏ ହେଉଛି ଭୌତିକ ଜଗତ ହେଉଛି ସେଇଭଳି ଭାବ, ତା'ର ନେଚର ହେଉଛି ସେଇଭଳି ଭାବରେ। କିନ୍ତୁ ଭଗବାନଙ୍କ ସହିତ ଜଣେ ଯୁକ୍ତ ହୋଇଗଲେ ଏ ଭୌତିକ ଜଗତ ଆଉ ଭୌତିକ ଜଗତ ରହିବ ନାହିଁ, ତାଙ୍କ ପାଇଁ ସେଇଟା ଚିତ୍ ଜଗତରେ ପରିଣତ ହୋଇଯିବ। ଆମର ଜଣେ କହିଛନ୍ତି, କିଏ କହୁଛନ୍ତି ଯେ ଏ ଯେଉଁ ରହିଛି ଭୌତିକ ଜଗତରେ ଯେଉଁ ରହିଛି ଏଇଟା ଦୁଃଖାଳୟମ, ଭୌତିକ ଜଗତକୁ କୁହାଯାଏ ଦୁଃଖାଳୟମ। ଯେଉଁମାନେ ଜାଣନ୍ତି ଭୌତିକ ଜଗତ ହେଉଛି ଦୁଃଖାଳୟମ ସେମାନେ ପ୍ରକୃତିର ଜ୍ଞାନୀ। 13 ଅଧ୍ୟାୟରେ ଏଇଟା କୁହାଯାଇଛି, ଏ ହେଉଛି ଜ୍ଞାନ, ଦୁଃଖାଳୟମ ସାହସତମ। ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନୁଦର୍ଶନମ୍, ସବୁବେଳେ ଏଇଟାକୁ ଚିନ୍ତା କରିବା କଥା, ଦୁଃଖ ଦୋଷାନୁଦର୍ଶନମ୍। ଏଇଟାକୁ ଯେଉଁମାନେ କରନ୍ତି ସେମାନେ ପ୍ରକୃତରେ ଜ୍ଞାନୀ। ଇଏ ହେଉଛି ଜ୍ଞାନ ବିଷୟରେ ଭଗବତ ଗୀତାର 13 ଅଧ୍ୟାୟରେ ଭଗବାନ କହିଲେ। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ତାଙ୍କ ପାଇଁ ଏଇଟା ଦୁଃଖାଳୟ ମଶାସତମ୍ ନୁହନ୍ତି, ସେଇଟା ହେଉଛି ପୂର୍ଣ୍ଣ ସୁଖାୟ, ବିଶ୍ୱଙ୍କ ପୂର୍ଣ୍ଣ ସୁଖାୟ ବିଧି ମହେନ୍ଦ୍ରାଦି କୀଟାୟତେ ଯତ୍ କାରୁଣ୍ୟ କଟାକ୍ଷ ଭୟବତାମ ତମ ଗୌରମ ଏବ ସ୍ତୁମ। ଏଇଟା ଜଣେ ବୈଷ୍ଣବ କବି କହିଛନ୍ତି। କ'ଣ ଇଏ ନା ଭୌତିକ ଜଗତ ଯେଉଁ ରହିଛି, ଏ ଜଗତ ହେଉଛି ବିଶ୍ୱ କୈବଲ୍ୟ ନରକାୟତେ। ପ୍ରଭୁଦାନନ୍ଦ ସରସ୍ୱତୀ ଚୈତନ୍ୟ ଚନ୍ଦ୍ରାମୃତରେ ବର୍ଣ୍ଣନା କରାଯାଇଛି, ପ୍ରଭୁଦାନନ୍ଦ ସରସ୍ୱତୀ କହିଛନ୍ତି ଏଇଟା କୈବଲ୍ୟ ନରକାୟତେ। ଯେଉଁମାନେ ଏ ଭୌତିକ ଜଗତରେ ବହୁତ ବଡ଼ ଜ୍ଞାନୀ, ସାଧାରଣ ବ୍ୟକ୍ତି ନୁହନ୍ତି, ବହୁତ ବଡ଼ ଜ୍ଞାନୀ ଯେଉଁମାନେ ସର୍ବକର୍ମ ଖଳ କ୍ଷୀଳ ପାର୍ଥ ଜ୍ଞାନୀ ପରିସମାପ୍ତେ, ଭଗବତ ଗୀତାରେ ଭଗବାନ କହିଲେ ଚତୁର୍ଥ ଅଧ୍ୟାୟରେ, ଏଇ ବେଦରେ ଯେଉଁ କର୍ମକାଣ୍ଡ ଧାରା ରହିଛି, ଏ କର୍ମକାଣ୍ଡ ଧାରା ଯେତେବେଳେ ଶେଷ ହେଉଛି ସେଠୁ ଜ୍ଞାନ ଆରମ୍ଭ ହେଉଛି। ଅନେକ ପ୍ରକାର କର୍ମକାଣ୍ଡ ଯଜ୍ଞ ସବୁ ରହିଛି, ଯେଉଁ ରହିଛି ଇଏ ସବୁ ସର୍ବକର୍ମାକ୍ଷୀଳ ପାର୍ଥ ଜ୍ଞାନ ପରିସମାପତେ, ସବୁ କର୍ମ କର୍ମକାଣ୍ଡ ଯଜ୍ଞ ସବୁ ରହିଛି, ଅନ୍ତିମ ହେଉଛି ଜ୍ଞାନ। ଜ୍ଞାନ ଜ୍ଞାନ ମଧ୍ୟ ଗୋଟେ ଯଜ୍ଞ, ଭଗବତ ଗୀତାରେ ଭଗବାନ କହିଲେ। ଏଇ ଯେଉଁ ଭଗବତ ଗୀତା ଯେଉଁମାନେ କେବଳ ପାଠ କରିବେ, ସେ ଜ୍ଞାନ ଯଜ୍ଞରେ ଭଗବାନଙ୍କ ସହିତ ଭଗବାନଙ୍କୁ ସେ ଆରାଧନା କରିବେ। ଆଦ୍ୟ ସଦଚ ଇମଂ ଧାର୍ମିକ ସମ୍ବାଦ ମହୋ ଜ୍ଞାନ ଯଜ୍ଞ ତେନା ମିଷ୍ଟ ଶ୍ୟାମ ଇତିମେ ମତି। ଯେଉଁମାନେ କେବଳ ଅଧ୍ୟୟନ କରିବେ ଭଗବତ ଗୀତାକୁ, ତାହାର ଅର୍ଥ ବୁଝିବା କଥା ଛାଡ଼ନ୍ତୁ, କେବଳ ଯେଉଁମାନେ ଅଧ୍ୟୟନ କରିବେ, ଇଏ ହେଉଛି କ'ଣ ଭଗବତ ଗୀତା ହେଉଛି କ'ଣ ନା ଧର୍ମ ସମ୍ବାଦ ମହାବୟ, କୃଷ୍ଣ ଏବଂ ଅର୍ଜୁନଙ୍କ ଭିତରେ ଧର୍ମର ସମ୍ବାଦ। ଅର୍ଜୁନ କହୁଛନ୍ତି ଏଇଟା ଧର୍ମ ହେବ ନାହିଁ, ଭଗବାନ କହୁଛନ୍ତି ହଁ ଏଇଟା ଧର୍ମ, ଏଇଭଳି ଭାବେ ଚାଲିଛି 18 ଅଧ୍ୟାୟ ପର୍ଯ୍ୟନ୍ତ ଚାଲିଲା କଥା। ତେଣୁ ଏଇଟାକୁ ଯେଉଁମାନେ ପାଠ କରନ୍ତି, ଅଧ୍ୟସଦ ଚଜିମଂ ଧର୍ମ ସମ୍ବାଦ ମହାବ ଜ୍ଞାନ ଯଜ୍ଞ ତେନା ମିଷ୍ଟ ଶ୍ୟାମ ଇତି ମହତି, ସେମାନେ ଜ୍ଞାନ ଯଜ୍ଞରେ ଭଗବାନଙ୍କ ସହିତ ଭଗବାନଙ୍କୁ ଆରାଧନା କରିବେ। ଜ୍ଞାନ ଯଜ୍ଞ ତେନା ମିଷ୍ଟ ଶ୍ୟାମ ଇତି ମହତି, ଭଗବାନଙ୍କର ଇଏ ମତ, ଭଗବାନ ମତ ଠାରୁ ଆଉ କାହାର ଅଧିକ ମତ ଉନ୍ନତ ମତ ଅଛି, ଭଗବାନ କହୁଛନ୍ତି ସେଇଟା। ତେଣୁ ସବୁ ବେଦରେ ପ୍ରାୟ ସବୁ ହେଉଛି କର୍ମକାଣ୍ଡ ଧାରା ସବୁ ରହିଛି, ଯଜ୍ଞ ସବୁ ରହିଛି, ଭଗବତ ଗୀତା ଭାଗବତ ମଧ୍ୟ ସେଇଟା କୁହାଯାଇଛି, ଭଗବତ ଗୀତାରେ ମଧ୍ୟ କହୁଛନ୍ତି ତୈ ବିଦ୍ୟା ମାଂ ସୋମପା ପୂତ ପାପା ଯଜ୍ଞ ରିଷ୍ଟ୍ୱା ସ୍ୱର୍ଗତି ପ୍ରାର୍ଥତେ ତେ ପୁଣ୍ୟମାସାଦ୍ୟ ସୁରେନ୍ଦ୍ର ଲୋକମ ଅଶ୍ନତି ଦିବ୍ୟାନ୍ ଦିବ୍ୟ ଦେବ ଭୋଗାନ। ତ୍ରୈବିଦ୍ୟା ବେଦରେ ଯେଉଁ ରହିଛି, ଋଗ୍ବେଦ ସାମବେଦ ଯଜୁର୍ବେଦ, ଏ ତିନି ବେଦ ବୋଲି ତ୍ରୈବିଦ୍ୟା ବୋଲି କୁହାଯାଉଛି। ଏଇ ତିନି ବେଦରେ ଯେଉଁ ବିଭିନ୍ନ ପ୍ରକାର କର୍ମକାଣ୍ଡ ଯଜ୍ଞ ସବୁ ରହିଛି, ସେ ଯଜ୍ଞ କରିକି ସେମାନେ ସମପାନ କରିକି ପୂତ ପାପା, ସେମାନେ ପାପ କର୍ମର ପ୍ରତିକ୍ରିୟାରୁ ମୁକ୍ତ ହୋଇଯାଆନ୍ତି, ପୂତ ପାପା ଯଜ୍ଞ ସ୍ୱର୍ଗତି ପା, ତେଣୁ ସେମାନେ ଯଜ୍ଞ ମାଧ୍ୟମରେ ସ୍ୱର୍ଗଲୋକ ଯିବା ପାଇଁ ଭଗବାନ ପ୍ରାର୍ଥନା କରନ୍ତି, ସ୍ୱର୍ଗତି ପ୍ରାର୍ଥନା ତେ ପୁଣ୍ୟମାସାଧ୍ୟ, ଏଇ ପୁଣ୍ୟକର୍ମ ଫଳ ଅନୁସାରେ ତେ ପୁଣ୍ୟମାସାଧ୍ୟ ସୁରେନ୍ଦ୍ର ଲୋକମ, ସେମାନେ ସେଇ ଦେବଲୋକକୁ ଯିବେ, ସୁରେନ୍ଦ୍ର ଲୋକକୁ ଯିବେ, ଯେଉଁଠି ଅଶ୍ନତି ଦିବ୍ୟାନ୍ ଦିବ୍ୟ ଦେବ ଭୋଗାନ, ବହୁତ ପ୍ରକାର ଭୋଗ ରହିଛି ସେଇଟା, ଆନନ୍ଦ ରହିଛି ସେଠି, କିନ୍ତୁ ସେ ଆନନ୍ଦ ମଧ୍ୟ ଆଦ୍ୟନ୍ତବନ୍ତ, ସେଠି ମଧ୍ୟ ସେମାନେ ଆନନ୍ଦ, ସେମାନେ ଭାବୁଛନ୍ତି ଆମେ ଆନନ୍ଦ ପ୍ରାପ୍ତ ହେଉଛୁ। ଭୌତିକ ଜଗତରେ କେହି ଦୁଃଖ ପାଇବା ପାଇଁ କାର୍ଯ୍ୟ କରୁନାହାନ୍ତି, ସମସ୍ତେ ସୁଖ ପାଇବା ପାଇଁ କାର୍ଯ୍ୟ କରୁଛନ୍ତି, କିନ୍ତୁ ସୁଖ ପାଇବାର ଉପାୟ ସେମାନେ ଜାଣନ୍ତି ନାହିଁ। ଏମିତିକି ସ୍ୱର୍ଗରେ ମଧ୍ୟ ସେଇଆ, ସ୍ୱର୍ଗରେ ଏଇ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ଭଗବତ ଗୀତା ବେଦ ଅଧ୍ୟୟନ କରନ୍ତି, ବେଦ ଅଧ୍ୟୟନ କରନ୍ତି, ସେମାନେ ଭାବନ୍ତି ବେଦରେ ମୁଖ୍ୟ ବସ୍ତୁ ହେଉଛି ଏଇଟା, ଆନନ୍ଦ ଆମେ ସେଇଠି ପାଇବା। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଲେ ଜାମିମାଂ ପୁଷ୍ପିତାଂ ବାଚଂ ପ୍ରବଦନ୍ତି ଅବିପଶ୍ଚିତ ବେଦବାଦର ତାପାର୍ଥ ନାନ୍ୟତ ଅସ୍ଥିତି ବାଧୀନ। ସେମାନେ ବେଦରେ ଏଇ ଯେଉଁ କଥା ସବୁ ବର୍ଣ୍ଣନା କରାଯାଇ, ସ୍ୱର୍ଗ ଲୋକର ଯେଉଁ କ'ଣ ସୂଚନା ଦିଆଯାଇଛି, ଏଭଳି ଭାବରେ ଆନନ୍ଦ ରହିଛି ସବୁ, ଏଭଳି ଭାବରେ ଆନନ୍ଦ ସେଇଟାକୁ ସେମାନେ ଭାବିକିରି ସେ ପଢ଼ିକିରି ସେମାନେ ଭାବନ୍ତି ଏଇଟା ହେଉଛି ଶ୍ରେଷ୍ଠ ଜିନିଷ। ପୁଷ୍ପିତାଂ ବାଚଂ, ବହୁତ ସୁନ୍ଦର ବଚନ ରହିଛି ବେଦରେ, ପୁଷ୍ପିତାଂ ବାଚଂ। କିନ୍ତୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ନୁହନ୍ତି, ଅବିପଶ୍ଚିତ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ନୁହନ୍ତି, ସେମାନେ ଭାବନ୍ତି ଇଏ ହେଉଛି ସାର, ବେଦର ସାର ହେଉଛି ଏଇଟା। ଶ୍ରୀ ଶ୍ରୀମଦ ଗୌରବନ୍ଦ ସ୍ୱାଇଁ ମହାରାଜ ଗୋଟେ କଥା କହନ୍ତି, ଜଣେ ତଥାଗତ ଗୁରୁ, ପ୍ରକୃତ ଗୁରୁ ନୁହନ୍ତି ତଥାଗତ ଗୁରୁ, ଏବଂ ତାଙ୍କର ମଧ୍ୟ ସେଇଭଳି ଭାବରେ ତଥାଗତ ଶିଷ୍ୟ, ପ୍ରକୃତ ଶିଷ୍ୟ ନୁହନ୍ତି। ସେ ଥରେ ତାଙ୍କ ଗୁରୁ ଯାଇଥିଲେ, ତାଙ୍କ ଶିଷ୍ୟ ଘରକୁ ଯାଇଥିଲେ, ତାଙ୍କ ଶିଷ୍ୟ ତାଙ୍କୁ ବହୁତ ପ୍ରକାର ଆଦର ଅଭ୍ୟର୍ଥନା କରିକି ଖାଦ୍ୟ ପଦାର୍ଥ ସବୁ ଦେଲେ, ଏଭଳି ଭାବରେ ଅନ୍ତିମରେ ଗୋଟେ ଦେଲେ ହରିଡ଼ା, ହରିତକି, ହରିତକି ଯଦି ଦେଲେ, ହରିଡ଼ାକୁ ଯେତେବେଳେ ଦେଲେ, ସେତେବେଳେ ଗୁରୁ କହିଲେ ଆର ଅସାର ବସ୍ତୁଟାକୁ ଛାଡ଼ି ଦେଇ ତ୍ୟାଗ କରିକିରି ସାର ବସ୍ତୁଟା ମୋତେ ଦିଅ, ଅସାର ବସ୍ତୁଟା ତ୍ୟାଗ କରିକି ସାର ବସ୍ତୁଟା ମୋତେ ଦିଅ। ତେଣୁ ସେ ଶିଷ୍ୟ କ'ଣ କଲେ, ଶିଷ୍ୟ କ'ଣ କଲେ, ବାହାରଟା ଉପରଟା ହେଉଛି ଚୋପା, ସେଟା ଅସାର ବସ୍ତୁ କହିକିରି ତାକୁ ଛଡ଼େଇକିରି ଫିଙ୍ଗି ଦେଲେ, ତା'ର ମଞ୍ଜିଟା ଯେଉଁ ରହିଛି ତଳଟା, ଭିତରଟା ଯେଉଁ ରହିଛି ମଞ୍ଜି, ସେଇଟାକୁ ଦେଲେ। ତେଣୁ ଗୁରୁଦେବ କହିଲେ ଆରେ ମୂର୍ଖ, ଆର ଯେଉଁ ମଝିଟା ରହିଛି ମନ୍ଦିର ଯେଉଁଟା ରହିଛି ସେଇଟା ହେଉଛି ସାର ବସ୍ତୁ, ଉପରଟା ହେଉଛି ଅସାର ବସ୍ତୁ। ତେଣୁ ଏଇଭଳି ଭାବରେ ଶିଷ୍ୟ ଗୋଟେ ଜ୍ଞାନ ପ୍ରାପ୍ତ ହେଲେ, କହିଲେ ଠିକ୍ ଅଛି ନେକ୍ସଟ ଟାଇମ୍ ଆଇ ଉଡ଼୍ ସି, ନେକ୍ସଟ ଟାଇମ୍ ଯେତେବେଳେ ହେବ ଦେଖିବା, ଆଉ ଏମିତି ଭୁଲ ନ ହେବ, ମନେ ମନେ ଭାବିଲେ। ତେଣୁ ପୁଣି ଗୋଟେ ଦିନ ସେଇଭଳି ଭାବରେ ସୁଯୋଗ କ୍ରମେ ତାଙ୍କର ସୁଭାଗ ମିଳିଲା, ଗୁରୁ ଯାଇ ପହଞ୍ଚିଗଲେ ତାଙ୍କ ଶିଷ୍ୟଙ୍କ ଘରେ। ଶିଷ୍ୟ ସେଇଭଳି ଭାବରେ ଖାଇବା ପିଇବା ଦେଇକରି ମନେ ରଖିଛନ୍ତି ଅସାର ବସ୍ତୁଟାକୁ ଦେବା ନାହିଁ, ସାର ବସ୍ତୁଟା ଦେବା। ସେଦିନ ମିଳିଲା ଆଉ ହରିତ କି ନଥିଲା, ହରିଡ଼ା ନଥିଲା, ଗୋଟେ ଅଳେଇଚ ଥିଲା, ତେଣୁ ସେ ଅଳେଇଚଟାକୁ ଦେଲେ। ତେଣୁ ଗୁରୁଦେବ କହିଲେ ତୁମେ ଆର ସେଇ ସାର ବସ୍ତୁଟାକୁ ମୋତେ ଦିଅ, ଅସାର ବସ୍ତୁଟା ଚାହିଁ ଫିଙ୍ଗି ଦିଅ। ତେଣୁ ସେ ମନେ ରଖିଛନ୍ତି ଅସାର ବସ୍ତୁଟା ହେଉଛି କ'ଣ ନା, ବାହାରଟା ହେଉଛି ଚୋପା, ଏଇଟା ଏଇଟା ହେଉଛି ସାର, ଭିତରଟା ହେଉଛି ଅସାର, ମଞ୍ଜିଟା ହେଉଛି ଅସାର। ତେଣୁ ଅଳେଇଚର ସିଏ ଉପର ଚୋପାଟାକୁ ଦେଲେ, ଭିତରଟା ଫିଙ୍ଗିଦେଲେ। ତେଣୁ ଗୁରୁଦେବ କହିଲେ ଆରେ ମୂର୍ଖ, ଆର ହେଉଛି ଭିତର ବସ୍ତୁଟା ହେଉଛି ସାର, ଆଉ ବାହାର ବସ୍ତୁଟା ହେଉଛି ଅସାର, ଏଇଟା ଚୋପା ଅସାର। ତେଣୁ କେଉଁଟା ସାର କେଉଁଟା ଅସାର ଜାଣିବା ଏତେ ସହଜ ନୁହଁ, ଏତେ ସହଜ ନୁହଁ। ବହୁତ ବିଦ୍ୱାନ ପଣ୍ଡିତମାନେ ଅଛନ୍ତି, ସେମାନେ ଭେଦ ଅଧ୍ୟୟନ କରୁଛନ୍ତି, ଭେଦ କହିଲେ ଜ୍ଞାନ, ଜ୍ଞାନ ପ୍ରାପ୍ତ ହେଉଛନ୍ତି, ଭେଦ ଅଧ୍ୟୟନ କରୁଛନ୍ତି, ଭେଦ ପାଠାତ୍ ଭବେତ୍ ବିପ୍ର, ଏ ବିଭିନ୍ନ ପ୍ରକାର ବ୍ରାହ୍ମଣମାନଙ୍କ ବିଷୟରେ କୁହାଯାଇଛି, ବିପ୍ର ତାପରେ ବ୍ରାହ୍ମଣ, ଏସବୁ ବିଭିନ୍ନ ପ୍ରକାର ତା'ର ଅଛି, ତା'ର ଅର୍ଥ ରହିଛି। ପ୍ରଭୁପାଦ ମହାରାଜ କହନ୍ତି ଜନ୍ମନା ଜାୟତେ ଶୂଦ୍ର, ଜଣେ ବ୍ରାହ୍ମଣ କୂଳରେ ଜାତ ହେଲେ ମଧ୍ୟ ସେମାନେ ଶୂଦ୍ର, ଜନ୍ମନା ଜାୟତେ ଶୂଦ୍ର, ତାପରେ ସଂସ୍କାରାତ୍ ଭାବେ ଦ୍ୱିଜ, ତାଙ୍କର ଯେତେବେଳେ ସଂସ୍କାର ହେବ ତାଙ୍କୁ ଦ୍ୱିତୀୟ ଜନ୍ମ ବୋଲି କୁହାଯାଏ, ଦ୍ୱିଜ କହିଲେ ଦ୍ୱିତୀୟ ଜନ୍ମ, ସଂସ୍କାରାତ୍ ଭାବେ ଦ୍ୱିଜ। ଏବଂ ଜଣେ ଯଦି ସଂସ୍କାର ପ୍ରାପ୍ତ ହେବେ ସେମାନେ ବେଦ ଅଧ୍ୟୟନ କରିବା ପାଇଁ ସୁଯୋଗ ପ୍ରାପ୍ତ, ତାଙ୍କ ଅଧିକାର ପ୍ରାପ୍ତ ହେବେ, ସମସ୍ତେ ବେଦ ଅଧ୍ୟୟନ କରିପାରିବେ ନାହିଁ। ତେଣୁ ବେଦ ଯେତେବେଳେ ପାଠ କରିବେ ବେଦ ପାଠାତ୍ ଭାବେ ବିପ୍ର, ଯେତେବେଳେ ସେମାନେ ବେଦ ପାଠ କରିବେ ତାଙ୍କୁ ବିପ୍ର ବୋଲି କୁହାଯିବ। ଏବଂ ବେଦ ପାଠ କରିକି ଯଦି ଅନ୍ତତଃ ପକ୍ଷେ ସେମାନେ ଜାଣିପାରିଲେ ବ୍ରହ୍ମଙ୍କୁ ଜାଣିପାରିଲେ, ତାହେଲେ ବ୍ରହ୍ମ ଜାଣାତି ଇତି ବ୍ରାହ୍ମଣ, ଯଦି ସେମାନେ ବ୍ରହ୍ମଙ୍କୁ ଜାଣିପାରିଲେ ତାହେଲେ ତାଙ୍କୁ ବ୍ରାହ୍ମଣ ବୋଲି କୁହାଯିବ, ଯଦି ବ୍ରହ୍ମକୁ ଜାଣିପାରିଲେଣି ସେମାନେ ବ୍ରାହ୍ମଣ ନୁହନ୍ତି। ତେଣୁ ବେଦରେ ସବୁ ଜିନିଷ ଅଛି, ବେଦରେ ତିନୋଟି ତତ୍ଵ ରହିଛି, ଭାଗବତରେ ବର୍ଣ୍ଣନା କରାଯାଇଛି, ପ୍ରଥମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ ଏଗାର ଶ୍ଳୋକ ବୋଧେ କହୁଛନ୍ତି, ବଦନ୍ତି ତତ୍ ତତ୍ତ୍ୱବିଦ ତତ୍ତ୍ୱମ୍ ଯତ୍ ଜ୍ଞାନ ମଧ୍ୟ ବ୍ରହ୍ମେତି ପରମାତ୍ମିତି ଭଗବାନ ଇତି ଶବ୍ଦତେ। ବେଦରେ ତିନୋଟି ତତ୍ଵ ରହିଛି, ଗୋଟେ ହେଉଛି ବ୍ରହ୍ମ, ଗୋଟେ ପରମାତ୍ମା, ଗୋଟେ ହେଉଛି ଭଗବାନ। ତେଣୁ ସବୁଠାରୁ ନିମ୍ନ ଜ୍ଞାନ ହେଉଛି ବ୍ରହ୍ମ ଜ୍ଞାନ, ବ୍ରହ୍ମ ଜ୍ଞାନ ଯେଉଁମାନେ ବ୍ରହ୍ମକୁ ଜାଣନ୍ତି ସେମାନଙ୍କୁ ବ୍ରାହ୍ମଣ ବୋଲି କୁହାଯାଏ। ତେଣୁ ତାର ଉର୍ଦ୍ଧ୍ୱକୁ ଯେଉଁମାନେ ଯିବେ ପରମାତ୍ମାଙ୍କୁ ଯିଏ ଜାଣିବେ ସେମାନେ ହେଉଛନ୍ତି ଯୋଗୀ, ଏବଂ ତାର ଉର୍ଦ୍ଧ୍ୱକୁ ଯାଇକରି ଭଗବାନଙ୍କୁ ଯିଏ ଜାଣିବେ ସିଏ ହେଉଛନ୍ତି ଭକ୍ତ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଏହିଭଳି ଭାବରେ ମହାପ୍ରଭୁ ଭଗବାନଙ୍କ ଲୀଳାରେ ବର୍ଣ୍ଣନା କରାଯାଇଛି, ଭଗବାନ ବୃନ୍ଦାବନ ଲୀଳା ଚାଲିଥିଲା, ଆମେ ସେଇଟା ଆଲୋଚନା କରିଥିଲେ। ଭଗବାନ ଗୋଟେ ଥର ଯାଇଥିଲେ ଗୋଚାରଣରେ ଯାଇଛନ୍ତି ଦଶମ ସ୍କନ୍ଧ 22 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି 22 ଅଧ୍ୟାୟରେ ଏଇଟା ଆସିବ 22 ପର ଅଧ୍ୟାୟଟା 22 ଅଧ୍ୟାୟରୁ ଆରମ୍ଭ ହେଇଛି କଥା। ଭଗବାନ ଯାଇଛନ୍ତି ଗୋଚାରଣ କରିବା ପାଇଁ, ସକାଳୁ ସକାଳୁ ଭଗବାନ ଚାଲିଗଲେ। ସକାଳୁ ସକାଳୁ ଭଗବାନ ଯାଇକରି କ'ଣ କଲେ ନା, ସେଠିକାର ଯେଉଁ କୁମାରିକାମାନେ ରହିଛନ୍ତି ବୃନ୍ଦାବନର କୁମାରିକାମାନେ, ଏ ମାର୍ଗଶିର ମାସରେ ସେମାନେ ସବୁ କ'ଣ କରୁଥିଲେ ନା, ସକାଳୁ ସକାଳୁ ଯାଇକରି କାତ୍ୟାୟନୀ ପୂଜା କରୁଥିଲେ। କାତ୍ୟାୟନୀ ପୂଜା, ନନ୍ଦଗୋପ ସୁତ ଦେବୀ ସୁତଂ ଦେବୀ ପତିମେ କୁରୁତେ ନାମ, ଏଇଭଳି ମାର୍ଗଶିର ମାସ ସାରା ପ୍ରତିଦିନ ସକାଳେ ଯାଇକରି ଯମୁନା ଜଳରେ ସ୍ନାନ କରିକରି ଇଏ କାତ୍ୟାୟନୀ ଦେବୀଙ୍କର ଉପାସନା କରୁଥିଲେ। ଏ କୃଷ୍ଣଙ୍କୁ ମୋର ଆମର ପତି କରନ୍ତୁ, ଏଇଭଳି ଭାବେ ପ୍ରାର୍ଥନା କରୁଥିଲେ। ଏବଂ ସେ ମାସ ଯେତେବେଳେ ଶେଷ ହେଲା, ସେହିଦିନ ଆସି ଭଗବାନ ଯାଇ ପହଞ୍ଚିଗଲେ। ତାଙ୍କର ଯେଉଁ ବସ୍ତ୍ରକୁ ହରଣ କରିଥିଲେ ସେହିଦିନ ସେଇଟା କରିଥିଲେ, ସେଇ ମାନେ ସେଇ ଅନ୍ତିମ ଦିନ ମାର୍ଗଶିର ମାସର ଅନ୍ତିମ ପୂର୍ଣ୍ଣମୀ ତିଥିରେ ସେଇ ଲୀଳାଟି ହେଇଥିଲା। ଭଗବାନ ଯାଇକରି ଛୋଟ 2 ଜଣ ପିଲାଙ୍କ ସହିତ ଯାଇକରି ପହଞ୍ଚିଗଲେ ସେଠି, ସକାଳୁ ସକାଳୁ ପହଞ୍ଚିଗଲେ। ଏ ଯେ ବସ୍ତ୍ର ସବୁ ରଖିଛନ୍ତି, ବସ୍ତ୍ର ରଖିଦେଇକି ଉଲଗ୍ନ ସ୍ନାନ କରୁଥିଲେ, ଏ ବସ୍ତ୍ର ସବୁ ଧରିକିରି ଭଗବାନ ଚାଲିଗଲେ ସେ କଦମ୍ବ ବୃକ୍ଷ ଉପରକୁ ଯାଇକିରି ଏଇଭଳି ଭାବେ ତା'ପରେ କହୁଛନ୍ତି, ବହୁତ ଲୀଳା ରହିଛି ବିସ୍ତାର ଭାବରେ, ଆମର ଖାଲି ଏତିକି କହିବା। ତେଣୁ ଭଗବାନ କହିଲେ ତାଙ୍କୁ, ଅଧିକାଂଶ ଲୋକ ବୁଝିପାରନ୍ତି ନାହିଁ କାହିଁକି ଭଗବାନ ଏ ଲୀଳାଟି କରିଥିଲେ, କାହିଁକି ତାଙ୍କର ବସ୍ତ୍ରକୁ ଚୋରି କଲେ, କାହିଁକି କଲେ, ଏଇଟା ଲୋକମାନେ ବୁଝିପାରନ୍ତି ନାହିଁ। କିନ୍ତୁ ତା'ର ତତ୍ତ୍ୱ ଆଚାର୍ଯ୍ୟମାନେ କହିଛନ୍ତି, ତା'ର ତତ୍ତ୍ୱଟା କ'ଣ। ତେଣୁ ଏଇଭଳି ଭାବରେ ଭଗବାନ ତାଙ୍କୁ କହିଲେ, ଦେଖ ତୁମର ବସ୍ତ୍ର ସବୁ ଏଇଠି ଅଛି, ତୁମେ ଆସି ନିଅ। ତେଣୁ ସେ ଛୋଟ ପିଲା କୁମାରିକା ବାଳିକାମାନେ ସାଧାରଣତଃ ଉଲଗ୍ନ ସେମାନେ ସ୍ନାନ କରନ୍ତି, କିଛି ବଡ଼ କଥା ନୁହଁ, କିନ୍ତୁ ସେମାନେ ଲଜ୍ଜା କରୁଛନ୍ତି। ଛୋଟ ପିଲା ସେମାନେ 5ରୁ 7 ବର୍ଷ ଭିତରେ ବୟସ ତାଙ୍କର ବେଶୀ ନାହିଁ, ଏଇଟାକୁ ବୁଝିପାରନ୍ତିନି ଲୋକମାନେ। ତେଣୁ ଯାହା ବି ହଉ, ଏଇଭଳି ଭାବରେ ଯେତେବେଳେ ଭଗବାନ ଆସି ଭଗବାନ ପାଖରେ ଆସି ବସ୍ତ୍ର ଗ୍ରହଣ କଲେ, ଭଗବାନ ସେଇଠି କହୁଛନ୍ତି କହୁଛନ୍ତି 10ସ୍କନ୍ଧ 22 ଅଧ୍ୟାୟରେ ଶ୍ଳୋକଟି ରହିଛି, ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ଭଗବାନ କହୁଛନ୍ତି, ସଂକଳ୍ପ ବିଦିତ ସାଧ୍ୟୋ ଭବତି ନାଂ ମଦର୍ଚ୍ଚନମ ମୟାନୁମୋଦିତ ସ୍ୱସୌ ସତ୍ୟଂ ଭବତି ମରହତି। ଇଏ ଯେଉଁ ସଂକଳ୍ପ ନେଇକରି ଯେଉଁ କାର୍ଯ୍ୟ କରୁଥିଲେ, କାତ୍ୟାୟନୀ ପୂଜା କରୁଥିଲେ, ଭଗବାନଙ୍କୁ ନ କହିଲେ ମଧ୍ୟ ଭଗବାନ ଜାଣିଗଲେ, ଭଗବାନ ସବୁ ଜାଣନ୍ତି। ତେଣୁ ସେ କହିଲେ, ସଂକଳ୍ପ ବିଦିତ ସାଧ୍ୟ ଭବତି ନାଁ ମଦର୍ଚ୍ଚିନ, ତୁମେ ଯେଉଁ ପୂଜା କଲ ଏଇଟା ମୋର ତୁମ ସଂକଳ୍ପକୁ ମୁଁ ଜାଣିଛି, ତୁମେ ନ କହିଲେ ମଧ୍ୟ ମୁଁ ଜାଣିଛି ଏଇଟା। ତେଣୁ ମୟା ଅନୁମୋଦିତ ସ୍ୱସୌ, ଭଗବାନ ଅନୁମୋଦନ କଲେ, ଭଗବାନ ଅନୁମୋଦନ କଲେ ସେଇଟା ସତ୍ୟରେ ପରିଣତ ହେବ। ଆମେ ଯାହା ସଂକଳ୍ପ କରିବା, ଗଡ୍ ମ୍ୟାନ୍ ପ୍ରପୋଜେସ୍ ଗଡ୍ ଡିସ୍ପୋଜେସ୍, ମଣିଷ ଚିନ୍ତା କରେ ସଂକଳ୍ପ କରେ ଏଇଟା କରିବା ସେଇଟା କରିବା ସେଇଟା କରିବା, ଭଗବାନ କିନ୍ତୁ ସେଇଟା ପୂରଣ କରିବେ, କେଉଁଟା ପୂରଣ କରିବେ କେଉଁଟା ପୂରଣ କରନ୍ତି ନାହିଁ ତାଙ୍କ ଉପରେ ନିର୍ଭର କରେ। ଇଏ ବହୁତ ଗଭୀର ତତ୍ତ୍ୱ ରହିଛି, ବୁଝିପାରିବେ ନାହିଁ ସମସ୍ତେ। ଏଇଭଳି ଭାବରେ ତାଙ୍କର କହିକିରି ତାଙ୍କୁ କହିଲେ, ଆଗାମୀ ଯେଉଁ ରହିଛି ଶରତ ପୂର୍ଣ୍ଣିମାରେ, ଶରତ ପୂର୍ଣ୍ଣିମା ତିଥିରେ ତୁମ ସହିତ ମୋର ମିଳନ ହେବ। ଇଏ ତାଙ୍କର ସ୍ୱାମୀ ହେଲେ କହିଦେଲେ, ତା'ର ଅର୍ଥ ହେଉଛି ଏଇଟା, ଇଏ ତାଙ୍କର ସ୍ୱାମୀ। ତେଣୁ ଏଇଭଳି ଭାବରେ କହି, ଯଦିଓ ସେମାନେ ଚାହୁଁନଥିଲେ ଯିବା ପାଇଁ, କିନ୍ତୁ ଭଗବାନ ତାଙ୍କୁ ପଠାଇଲେ, ତୁମେ ଯାଅ ଗୃହକୁ ଯାଅ। ଏଇଭଳି ଭାବରେ କହିକି ଭଗବାନ ସେ ତାଙ୍କର ସାଙ୍ଗ ବାଳକମାନେ ଗାଭୀ ନେଇକରି ଚାଲିଯାଇଥିଲେ, ଆଗକୁ ଚାଲିଯାଇଛନ୍ତି। ତେଣୁ ଭଗବାନ ଯାଇ ପହଞ୍ଚିଗଲେ ସେଠି। ତେଣୁ ଏ 23 ଅଧ୍ୟାୟ ଆରମ୍ଭ ହେଇଛି ଏଇଠି, ସେଇଠି ବର୍ଣ୍ଣନା କରାଯାଉଛି ତାଙ୍କ ଭଗବାନଙ୍କ ଗୋଟେ ଲୀଳା ହେଇଥିଲା ସେଇଠି। ସେଇଠି ତାଙ୍କ ସାଙ୍ଗ ବାଳକମାନେ କହିଲେ, ହେ କୃଷ୍ଣ, ପ୍ରଥମେ ତାଙ୍କୁ ରାମକୁ ସମ୍ବୋଧନ କଲେ, ହେ ରାମ ହେ କୃଷ୍ଣ, ତୁମେମାନେ ବହୁତ ଅସୁରଙ୍କୁ ହତ୍ୟା କରିଛ, କିନ୍ତୁ ଆଜି ଗୋଟିଏ ଅସୁର ଆମକୁ ବହୁତ ଉତ୍ପାଦ କରୁଛି ଆମ ସହିତ, ସେ ଅସୁରକୁ ତୁମେ ହତ୍ୟା କର। ନା କ'ଣ ସେ ଅସୁର ନା, ସେଇଟା ହେଉଛି କ୍ଷୁଦା, ଆମକୁ ବହୁତ କ୍ଷୁଦା ହେଉଛି। ପ୍ରକୃତରେ ଏଭଳି ଲୀଳା କେବେ ହେଇନଥିଲା, ଏଭଳି ଲୀଳା କେବେ ହେଇନଥିଲା, କାହିଁକିନା ଭଗବାନ ଗୋଟେ ଲୀଳା ଥରେ କରିଥିଲେ, ଯେତେବେଳେ 5ମ ବର୍ଷରେ ଭଗବାନ ଗୋଟେ ଲୀଳା କରିଥିଲେ, ସେଦିନ ସକାଳୁ ସକାଳୁ ସେମାନେ ଖାଦ୍ୟ ଗ୍ରହଣ କରିନାହାନ୍ତି ଭଗବାନ ଏବଂ ତାଙ୍କ ସାଙ୍ଗ ବାଳକମାନେ। ଯେତେବେଳେ ଗୋଚାରଣ ଛୋଟ ପିଲା ଥିଲାବେଳେ ବତ୍ସାଚାରଣ କରୁଥିଲେ, 6ଷ୍ଠ ବର୍ଷରୁ ଗୋଚାରଣ କରିବା ପାଇଁ ଆରମ୍ଭ କଲେ, ଯାହା ହଉ 5ମ ବର୍ଷ ଛୋଟ ପିଲା ଥିଲାବେଳେ ମଧ୍ୟ ସେମାନେ ଯେତେବେଳେ ଆସନ୍ତି, ସବୁଦିନ ସକାଳୁ ଖାଦ୍ୟ ଗ୍ରହଣ କରି ଆସନ୍ତି, ବ୍ରେକଫାଷ୍ଟ ନେଇକରି ଆସନ୍ତି। କିନ୍ତୁ ଏଇ 5ମ ବର୍ଷରେ ଗୋଟେ ଲୀଳା ହେଇଥିଲା, ଯେଉଁ ଲୀଳାରେ ଭଗବାନ ଖାଦ୍ୟ ଗ୍ରହଣ ନ କରିକି ଆସିଥିଲେ, ସକାଳୁ ସକାଳୁ ଆସିଥିଲେ, ଏ ଦଶମ ସ୍କନ୍ଧ 12 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି। ଭଗବାନ ସକାଳୁ ସକାଳୁ ଗୋଟେ ବିଗୁଲ ମାରିଦେଲେ ସାଙ୍ଗ ବାଳକମାନଙ୍କୁ, ଏଇ ବିଗୁଲ ମାଧ୍ୟମରେ ଯେଉଁ ରହିଛି ସିଙ୍ଘା ସିଙ୍ଘା ମାଧ୍ୟମରେ ଜଣେଇ ଦେଲେ, ଆଜି ଆମେ ଘରେ କେହି ଖାଇବା ନାହିଁ, ସେମାନେ ଯାଇକି ବନଭୋଜି କରିବା, ପିକନିକ୍ କରିବା, ଏଇଭଳି ଭାବରେ କହିଲେ। ସେଦିନ ବଳରାମ ଯାଇନଥିଲେ, ବଳରାମଙ୍କର ଜନ୍ମ ନକ୍ଷତ୍ର ଥିଲା ତିଥି, ଯାଇନଥିଲେ ସିଏ। ତେଣୁ ସାଙ୍ଗ ବାଳକମାନଙ୍କ ସହିତ କୃଷ୍ଣ ଆସିକରି ସବୁ ଲୀଳା କରୁଛନ୍ତି। ଦଶମ ସ୍କନ୍ଧ 12 ଅଧ୍ୟାୟରେ ବହୁତ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଏସବୁ ଲୀଳା ବହୁତ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ଆମର କହିବାର ଉଦ୍ଦେଶ୍ୟ ଥିଲା, ସେଦିନ ଭଗବାନ ହତ୍ୟା କଲେ କାହାକୁ, ଅଘାସୁରକୁ ହତ୍ୟା କଲେ, ଅଘାସୁରକୁ ହତ୍ୟା କଲେ। ଏ ଲୀଳାଟି ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ ଦଶମ ସ୍କନ୍ଧ 12 ଅଧ୍ୟାୟରେ। ଏବଂ ବିରାଟ ଅଜଗର ଗୋଟିଏ ଯୋଜନ ହେଉଛି, ତାର ଆକାର ଥିଲା, ତାର ବିସ୍ତାର ଗୋଟିଏ ଯୋଜନ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇ, ତାର ଉପର ଓଠ ଆକାଶକୁ ଛୁଉଁଥିଲା, ତଳ ଓଠ ଧରଣୀକୁ ରହିଥିଲା, ଧରଣୀ ସହିତ ଲାଗିକି ରହିଥିଲା। ଏଭଳି ଭାବରେ ଜିହ୍ୱାଟାକୁ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଲମ୍ବେଇ ଦେଇଥିଲା। ତାଙ୍କ ସାଙ୍ଗ ବାଳକମାନେ ଭାବୁଛନ୍ତି, ଇଏ ଗୋଟେ ଅଜଗର, ଇଏ ନା ନା ଏଠି ଅଜଗର କେଉଁଠି ଆସିବ, ଇଏ ପ୍ରକୃତିର ଶୋଭା, ବୃନ୍ଦାବନର ଶୋଭା। ବୃନ୍ଦାବନ ରମ୍ୟ ସ୍ଥାନ ଦିବ୍ୟ ଚିନ୍ତାମଣି ଧାମ, ବୃନ୍ଦାବନ ରମ୍ୟ ସ୍ଥାନ ଚିନ୍ତାମଣି ଧାମ, ବୃନ୍ଦାବନ ରମ୍ୟ ସ୍ଥାନ ଦିବ୍ୟ ଚିନ୍ତାମଣି ଧାମ, ବୃନ୍ଦାବନ ରମ୍ୟ ସ୍ଥାନ ଦିବ୍ୟ ଚିନ୍ତାମଣି ଧାମ। ନୀତିରେ ରାଜହଂସ କେଳି କରେ ଆବୃତ, ହଂସ ଏ କରେ ତାହେ ଶୋଭେ କନକ କମଳ, ତାହେ ଶୋଭେ କନକ କମଳ, ତାର ମଧ୍ୟେ ହେମ ପୀଠ ଅଷ୍ଟଦଳେ ବେଷ୍ଟିତ, ତାର ମଧ୍ୟେ ହେମ ପୀଠ ଅଷ୍ଟଦଳେ ବେଷ୍ଟିତ, ଅଷ୍ଟଦଳେ ପ୍ରଧାନ ନାୟିକା, ଅଷ୍ଟଦଳେ ପ୍ରଧାନ ନାୟିକା, ତାର ମଧ୍ୟେ ରତ୍ନାସନେ ବାସିଆ ଛେନ୍ଦୁଇ ଜନେ, ତାର ମଧ୍ୟେ ରତ୍ନାସନେ ବାସିଆ ଛେନ୍ଦୁଇ ଜନେ, ଶ୍ୟାମ ସଙ୍ଗେ ସୁନ୍ଦରୀ ରାଧିକା, ଶ୍ୟାମ ସଙ୍ଗେ ସୁନ୍ଦରୀ ରାଧିକା, ଓ ରୂପ ଲାବଣ୍ୟ ରାଶି ଅମିୟ ପଡ଼ିଛେ ଖସି, ଓ ରୂପ ଲାବଣ୍ୟ ରାଶି ଅମିୟ ପଡ଼ିଛେ ଖସି, ହାସ୍ୟ ପରି ହାସ ସମ୍ଭାଷଣେ, ହାସ୍ୟ ପରି ହାସ ସମ୍ଭାଷଣେ, ନରୋତ୍ତମ ଦାସକ ନିତ୍ୟ ଲୀଳା ସୁଖମୟ, ନରୋତ୍ତମ ନିତ୍ୟ ଲୀଳା ସଦାଇ ସ୍ପୁ ରୁକ ମୋର ମନେ, ସଦାଇ ସ୍ପୁ ରୁକ ମୋର ମନେ, ବୃନ୍ଦାବନ ରମ୍ୟ ସ୍ଥାନ। ତ ତେଣୁ ଭଗବାନ ସେଠି ରମଣ କରୁଛନ୍ତି ରାଧାରାଣୀଙ୍କ ସହିତ, ଆଜି ମଧ୍ୟ ଏଇ ଶୋଣିତପୁରରେ ଅନିରୁଦ୍ଧ ରମଣ କରୁଛନ୍ତି ଉଷାଙ୍କ ସହିତ। ଆମେ ସମସ୍ତେ ପ୍ରକୃତରେ ଭଗବାନଙ୍କ ସହିତ ରମଣ କରିବା, ଆଜିର ବାଣୀ ଥିଲା ପ୍ରଭୁପାଦ ବାଣୀ ଥିଲା ମୋତେ ସେଇଟା, ଇଫ୍ ୟୁ ଲଭ୍ କୃଷ୍ଣ ଇନ୍ ଏନି କାପାସିଟି ୟୁ ୱୋଣ୍ଟ ବି ଫ୍ରଷ୍ଟ୍ରେଟେଡ଼। ଆମେ ଯଦି ଭଗବାନ ଭଲ ପାଇବା ଯେକୌଣସି ଉପାୟରେ ହେଉନା କାହିଁକି, ଯେକୌଣସି ଭାବରେ ହେଉନା କାହିଁକି, ଆମେ କେବେ ହେଲେ ଦୁଃଖ ପାଇବା ନାହିଁ, ଆନନ୍ଦ ପ୍ରାପ୍ତ ହିଁ ହେବା, ଆନନ୍ଦ ହିଁ ଆନନ୍ଦ ପ୍ରାପ୍ତ ହେବା। ତେଣୁ ଏ ଯେଉଁ ରହିଛନ୍ତି ଭଗବାନ ଏଇଭଳି ଭାବରେ ଯେଉଁ ଆମର କହିବାର ଉଦ୍ଦେଶ୍ୟ ଥିଲା, ସେଦିନ ଇଏ ଅଘାସୁରକୁ ଭଗବାନ ବଦ୍ଧ କଲେ ଉପରବେଳା ହୋଇଗଲା, ଖରାବେଳା ହୋଇଗଲା, କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି। କିନ୍ତୁ ସେଦିନ କେହି କହୁନାହାନ୍ତି ଆମକୁ ଭୋକ କ୍ଷୁଦା ହେଲାଣି ଆମେ ଖାଇବା ବୋଲି କହିନାହାନ୍ତି କେହି, ଏଭଳି ଲୀଳା ଚାଲିଥିଲା। କିନ୍ତୁ ଆଜିର ଏଇ ଯେଉଁ ଲୀଳାଟି ହେଇଥିଲା ଦଶମ ତେଇଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ତାଙ୍କ ସାଙ୍ଗ ବାଳକମାନେ କ୍ଷୁଦା ହେଲା। ପ୍ରକୃତରେ ଯେଉଁମାନଙ୍କ ଦିବ୍ୟ ଶରୀର ରହିଛି ତାଙ୍କର ଏସବୁ କ୍ଷୁଧା ପିପାସା ଏସବୁ ହେଉଛି ଭୌତିକ ବସ୍ତୁ, ଏସବୁ ଚିତ୍ ବସ୍ତୁ, ଏତେ ତାଙ୍କର ନଥାଏ, କ୍ଷୁଧା ପିପାସା ତାଙ୍କ ଶରୀରରେ ନଥାଏ। ତେଣୁ ତଥାପି ଭଗବାନ ଗୋଟେ ଲୀଳା ହେବ, ସେ କହିଲେ ଆମକୁ ଗୋଟେ ଅସୁର ବହୁତ ଉତ୍ପାଦ କରୁଛି ନା, କେଉଁ ଅସୁର ନା କ୍ଷୁଧା, କ୍ଷୁଧା ରୂପକ ଅସୁର ଆମକୁ ଉତ୍ପାଦ କରୁଛି, ତାଙ୍କୁ ହତ୍ୟା କର, ଭଗବାନ ଜାଣିପାରିଲେ। ଅବଶ୍ୟ ଏ ଲୀଳାରେ ଭଗବାନ ଲୀଳାରେ କହିବାର ଲୀଳାଟି କରିବାର ଉଦ୍ଦେଶ୍ୟ ହେଉଛି ଲୀଳା ପୁରୁଷୋତ୍ତମ, ଲୀଳା କରିବାର ଉଦ୍ଦେଶ୍ୟ ହେଉଛି ତାଙ୍କର ଭକ୍ତମାନଙ୍କର ଯଶକୁ ପ୍ରଚାର କରି ପ୍ରକାଶ କରାଯିବ। ଯେମିତି କୁହାଯାଇଛି କ'ଣ, ଯେଉଁମାନେ ଯେଉଁ ଇଏ ପରକୀୟା ଭାଇ ଯେଉଁ ବ୍ରାହ୍ମଣୀ ପତ୍ନୀ ଏବଂ ନାଗପତ୍ନୀ ମାନ ସେ କ'ଣ, ହଁ ଜୟ ଦ୍ୱିଜ ପତ୍ନୀ ଜୟ ନାଗ କନ୍ୟା ଗଣ ଭକ୍ତି ତେଜାର ପାଇଲ ଗୋବିନ୍ଦ ଚରଣ। ଏଇଭଳି ଭାବରେ ସେମାନେ ତାଙ୍କର ଏ ଭକ୍ତିକୁ ପ୍ରକାଶ କରାଗଲା। କେତେ ଉନ୍ନତ ଭକ୍ତ ବ୍ରାହ୍ମଣମାନେ ବିଦ୍ୱାନ ବ୍ୟକ୍ତି ଥିଲେ, ବହୁତ ବେଦ ଅଧ୍ୟୟନ କରିଥିଲେ, କିନ୍ତୁ ସେମାନେ ଭଗବାନଙ୍କୁ ଜାଣିପାରୁନଥିଲେ। ସେମାନେ ଏଇ ସ୍ୱର୍ଗକୁ ଯିବା ପାଇଁ ସବୁ କରୁଥିଲେ, ଯଜ୍ଞ କରିଥିଲେ। ତେଣୁ ଭଗବାନ କହିଲେ, କୃଷ୍ଣ କହିଲେ, ଦେଖ ଏଇ ଆଗରେ ମଥୁରା ନିକଟବର୍ତ୍ତୀ ସେମାନେ ହେଇଯାଇଥିଲେ ସେଦିନ, ଦେଖ ଆଗରେ ସେ ଯେଉଁ ତମ୍ବୁ ରହିଛି ସେଠି ସବୁ ବ୍ରାହ୍ମଣମାନେ ଯଜ୍ଞ କରୁଛନ୍ତି, ଧୂଆଁ ବାହାରୁଛି, ଶୁଆ ଶୁଆ ଶବ୍ଦ ଶୁଭୁଛି, ସେଠି ସେମାନେ ଯଜ୍ଞ କରୁଛନ୍ତି, ଆଉ ତୁମେ ଯାହା ତାଙ୍କୁ ମାଗିବ, କିଛି ଅନ୍ନ ମାଗିବ ସେ ଦେବେ, ବହୁତ ପ୍ରକାର ଖାଦ୍ୟ ହେଇଛି ଆଜି। ଏଇଭଳି ଭାବରେ ସେ କହିଲେ, ତେଣୁ ଗଲେ ତାଙ୍କ ସାଙ୍ଗ ବାଳକମାନେ ଗଲେ, ଯେତେବେଳେ ଯାଇକିରି ତାଙ୍କୁ ପ୍ରାର୍ଥନା, ତାଙ୍କୁ ପ୍ରଣାମ କରିକିରି ପ୍ରାର୍ଥନା କଲେ, ପ୍ରଥମେ ଯେତେବେଳେ କଲେ ସେମାନେ କିଛି ଶୁଣିଲେ ନାହିଁ, ହଁ କି ନା କହିବା କହି ମଧ୍ୟ ନାହିଁ, ଦେଖିଲେ ନାହିଁ, ତାଙ୍କୁ ଲକ୍ଷ୍ୟ କଲେ ନାହିଁ, ଅନୁସାର କଲେ ନାହିଁ। ତେଣୁ ଏମାନେ କିଛି ସମୟ ରହିଲା ପରେ ସେମାନେ କହିବେ, ଯଦି ବହୁତ ସୁନ୍ଦର ଭାବରେ ସେଠି ବର୍ଣ୍ଣନା କରାଯାଇଛି ଯଜ୍ଞର ବିଭିନ୍ନ ପ୍ରକାର ବିଧି ରହିଛି, ତେଣୁ ଏ ଯଜ୍ଞ ସମାପ୍ତ ନହେବା ପର୍ଯ୍ୟନ୍ତ ବା ଯଜ୍ଞର ଗୋଟେ ବିଧି ରହିଛି, ସେ ବିଧି ସମାପ୍ତ ନହେବା ପର୍ଯ୍ୟନ୍ତ ଜଣେ ଯେଉଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି ଯଜ୍ଞରେ ପ୍ରଦାନ କରିବା ପାଇଁ ସେଟାକୁ ଦିଆଯାଇପାରିବ ନାହିଁ। କିନ୍ତୁ ଏମାନେ ଭଗବାନଙ୍କର ସଖାମାନେ, ସବୁ ଜ୍ଞାନ ତାଙ୍କ ପାଖରେ ରହିଛି, ସେମାନେ ବେଦର ସେ କଥାକୁ କହିଦେଲେ, ଆପଣ ଏଇ ଯଜ୍ଞରେ ଏଇ ଶ୍ଳୋକଟି କରିସାରିଛନ୍ତି, ଏଇ ଏଇ କାଣ୍ଡଟି କରିସାରିଛନ୍ତି, ତେଣୁ ଆପଣ ଖାଦ୍ୟ ଦେଇପାରିବେ, ଏଇଭଳି ଭାବରେ କହିଲେ। କିନ୍ତୁ ତଥାପି ସେମାନେ ଶୁଣିଲେ ନାହିଁ, ତେଣୁ ବାଧ୍ୟ ହୋଇକି ସେମାନେ ଫେରିଆସିଲେ ବହୁତ ମନ ଦୁଃଖରେ। ତେଣୁ ସେ କହିଲେ, ଆମକୁ ସେ ଶୁଣିଲେ ଅନୁସାର କଲେ ନାହିଁ, ଲକ୍ଷ୍ୟ କଲେ ନାହିଁ, ଆଉ କ'ଣ ଖାଇବାକୁ ଦେବେ। ତେଣୁ ଭଗବାନ କହିଲେ ଯେ ଆମେ ଭିକାରୀ, ଆମେ ଭିକ୍ଷା କରୁଛେ, ଆମେ ଏଇଭଳି ଭାବରେ ଇଏ କରିବା ଅପମାନ ସହିବା କଥା, ତୁମେ ଆଉଥରେ ଯାଅ ସେଠିକି। ତେଣୁ ଭଗବାନ ସାଙ୍ଗ ବାଳକମାନଙ୍କ କହିଲେ, ନା ଆମେ ଆଉ ସେଠିକି ଯିବୁ ନାହିଁ, ନା ନା ତୁମେ ବ୍ରାହ୍ମଣମାନଙ୍କ ପାଖକୁ ଯାଅ ନା, ତୁମେ ଯାହା ତାଙ୍କ ପତ୍ନୀମାନଙ୍କୁ ପାଖକୁ ଯାଅ, ତାଙ୍କ ପତ୍ନୀମାନଙ୍କ ପାଖକୁ ଯାଅ, ସିଏ ତୁମକୁ ଦେବେ, ମୋ କଥା କହିବ। ଏବଂ ଏଇଭଳି ଭାବରେ କହିକିରି ବ୍ରାହ୍ମଣ ସବୁ ପୁଣି ଥରେ ଗଲେ। ବ୍ରାହ୍ମଣ ପତ୍ନୀମାନେ ବହୁତ ସୁନ୍ଦରରେ ସାଜସଜା ହେଇଛନ୍ତି, ଯଜ୍ଞ ହେଉଛି, ଏସବୁ ହେବ, ରୋଷେଇବାସ ଚାଲିସ ହେଇଯାଇଛି, କମ୍ପ୍ଲିଟ୍ ହେଇଛି, ଯଜ୍ଞକୁ ଅର୍ପଣ ହେବ। ତେଣୁ ଯେତେବେଳେ ଏମାନେ ଆସି ପହଞ୍ଚିକିରି ତାଙ୍କୁ ପ୍ରଣାମ କରି କହିଲେ, ଏଇଭଳି ଭାବେ ଭଗବାନ କୃଷ୍ଣ ଏଇଠି ଅଛନ୍ତି, ବଳରାମ ଅଛନ୍ତି, ତାଙ୍କୁ ତାଙ୍କୁ କ୍ଷୁଧା ହେଉଛି, ସେ କିଛି ଖାଦ୍ୟ ଇଏ ଯାଚନା କରିଛନ୍ତି। ଏଇଭଳି ଭାବରେ ଖାଲି ଶୁଣିଲେ କୃଷ୍ଣ ଆସିଛନ୍ତି ବୋଲି, ଶୁଣିକିରି ସମସ୍ତେ ଧାଇଁ ଚାହିଁଲେ, ସବୁ ଯେଉଁ ବଡ଼ ବଡ଼ ରହିଛନ୍ତି ଖାଦ୍ୟ ରୋଷେଇ ହେବା, ବିରାଟ ବଡ଼ 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 ସବୁ ହେଉଥିଲା ପାତ୍ରରେ ସବୁ ରୋଷେଇ ହେଉଥିଲା, ସବୁ ମୁଣ୍ଡେଇ ମୁଣ୍ଡେଇକିରି ଚାଲିଲେ ଏଇଭଳି ଭାବ। ତେଣୁ ଇଏ ତାଙ୍କର ସ୍ୱାମୀମାନେ, ତାଙ୍କର ଅଭିଭାବକମାନେ ଯେଉଁମାନେ ଥିଲେ, ସେମାନେ ତାଙ୍କୁ ଅଟକେଇଲେ, କୁଆଡ଼େ ତୁମେ ଯାଉଛ, କୁଆଡ଼େ ଯାଉଛ, ଏସବୁ ଆମର ଯଜ୍ଞ ହେବ, ଏସବୁ କାର୍ଯ୍ୟ ଅଛି, ତୁମେ ଏସବୁ ଖାଦ୍ୟ ନେଇକି କୁଆଡ଼େ ଯାଉଛ। ଏଭଳି ଭାବରେ ଯେତେ ଯାହା ଖାଲି କଥାରେ କହିଲେ ନାହିଁ, ତାଙ୍କର ଯେତେ ବଳ ଥିଲା, ଯେତେ ଶକ୍ତି ଥିଲା, ସବୁ ଶକ୍ତି ଧରିକିରି, ଶକ୍ତି ଯୋଗେ ଲଗେଇକିରି ତାଙ୍କୁ ପ୍ରତିରୋଧ କଲେ। ସେମାନେ ସ୍ତ୍ରୀ ଲୋକ ଏଣେ ସବୁ ମୁଣ୍ଡେଇ ସେମିତି ରୋଷେଇବାସ ଖାଦ୍ୟ ସବୁ ମୁଣ୍ଡେଇକି ଧରିଛନ୍ତି, କିନ୍ତୁ ତଥାପି ସେ ତାଙ୍କର ସ୍ୱାମୀମାନେ ବା ତାଙ୍କର ଅଭିଭାବକମାନେ ତାଙ୍କୁ ଅଟକେଇ ପାରିଲେ ନାହିଁ। ଇଏ ହେଉଛି ଭଗବାନ ଭକ୍ତିର ବଳ, ଏ ଚିତ୍ ବଳ। ଚିତ୍ ବଳ ପାଖରେ ଭୌତିକ ବଳ କ'ଣ? ତେଣୁ ସେମାନେ ପଳେଇ ଆସିଲେ, ପଳେଇ ଆସିକିରି ତାପରେ ଭଗବାନ ପାଖରେ ଆସି ପହଞ୍ଚିଲେ, ଭଗବାନ ରୂପ ଦେଖିଲେ, ତାଙ୍କୁ ସେ ଶୁଣିଥିଲେ, ଖାଲି ଭଗବାନ ବି ସେ ଶୁଣିଥିଲେ। ତାଙ୍କର ଯେଉଁମାନେ ଆସନ୍ତି ବୃନ୍ଦାବନରୁ, ମାଳି ମାଳି ଯେଉଁମାନେ ମାଳି ମାଳି ମାନେ ବା ଅନ୍ୟମାନେ ଯେଉଁ ଅନ୍ୟମାନେ ସବୁ ବିକିବା ପାଇଁ ଆସନ୍ତି, କ୍ଷୀର ଇତ୍ୟାଦି ସବୁ ବିକିବା ପାଇଁ ଆସନ୍ତି, ସେମାନେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରନ୍ତି, ଆଜି ଭଗବାନ ଏଇ ଲୀଳାଟି କଲେ, ଆଜି ଏଇ ଲୀଳାଟି କଲେ। ବିକ୍ରେତୁ କାମା ଖିଳ ଗୋପକନ୍ୟା ମୋରାରି ପାଦାର୍ପିତ ଚେତ ବୃତ୍ତି ଦଧ୍ୟାଧିକମୋ ଅବସାଦ ବୋଚ ଗୋବିନ୍ଦ ଦାମୋଦର ମାଧବେତି, ଗୋବିନ୍ଦ ଦାମୋଦର ମାଧବେତି, ଗୋବିନ୍ଦ ଦାମୋଦର ମାଧବେତି। ଏଇଭଳି ଭାବରେ ତାଙ୍କଠୁ ଶୁଣି ଶୁଣିକିରି ସେମାନେ ଭଗବାନ ଭକ୍ତ ହେଇଯାଇଛନ୍ତି। ଭକ୍ତି ଆରମ୍ଭ ଶ୍ରବଣରୁ। ତେଣୁ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି, 8-9 ଭାଗବତ ଶ୍ରବଣ କର, ଏଭଳି ଭାବ ନି୯ ରହିଛି ପ୍ରଭୁପାଦ ନି୯। କିନ୍ତୁ ଆମେ ପ୍ରଭୁପାଦ ନିୟମ ମାନୁନେ, ଆଉ କ'ଣ ଆମେ ଯଶ୍ୟ ପ୍ରସାଦାତ ଭଗବତ ପ୍ରସାଦ ତାଙ୍କୁ କ'ଣ ସନ୍ତୁଷ୍ଟ କରିପାରିଲେ? ତାଙ୍କ ନିୟମ ତ ମାନିଲେ ନାହିଁ, ଆଉ କ'ଣ ଆମେ ଭଗବାନ କୃପାପ୍ରାପ୍ତ ହେବା? ତେଣୁ ଏଇଭଳି ଭାବରେ ଯେଉଁ ରହିଛି କଥା, ତେଣୁ ଇଏ ସ୍ତ୍ରୀ ଲୋକମାନେ ଆସି ପହଞ୍ଚିଗଲେ, ଭଗବାନ ସୁନ୍ଦର ରୂପ ରହିଛି ଦେଖିକିରି ଆନନ୍ଦିତ ହେଉଛନ୍ତି, କେତେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଏବଂ ଭଗବାନ ସେଠି ଖାଦ୍ୟ ଗ୍ରହଣ କଲେ, ଭଗବାନ ତାଙ୍କ ଶାଗ ମାଳକମାନଙ୍କ ସହିତ ସମସ୍ତ ପାଇଁ ସେ ଖାଦ୍ୟ ଦେଇ ଆଣିଥିଲେ, ସେମିତି ଖାଦ୍ୟ ଗ୍ରହଣ କଲେ। ଖାଦ୍ୟ ଗ୍ରହଣ କରିସାରିଲା ପରେ ଭଗବାନ କହିଲେ, ତୁମେ ଫେରିଯାଅ ବର୍ତ୍ତମାନ, ବ୍ରାହ୍ମଣୀମାନଙ୍କୁ କହିଲେ ଫେରିଯାଅ, କିନ୍ତୁ ବ୍ରାହ୍ମଣୀମାନଙ୍କୁ କହିଲେ ଆମେ ଯିବୁ ନାହିଁ, ଆମେ ଆପଣଙ୍କ ପାଖକୁ ଆସିଛୁ, ବହୁତ ପ୍ରତିରୋଧ ସତ୍ତ୍ୱେ ଆମେ ଆସିଛୁ, ଆମେ ଆଉ ଯାଇପାରିବୁ ନାହିଁ, ଫେରି ଆମକୁ ସେମାନେ ଆଲାଉ କରିବେ ନାହିଁ। ତେଣୁ ଭଗବାନ କହିଲେ, ନା, ମୋର ଶରଣରେ ଯେଉଁମାନେ ଆସନ୍ତି ସେମାନେ ତାଙ୍କ ସମସ୍ତଙ୍କ ପୂଜ୍ୟ ହୋଇଯାଆନ୍ତି, ସମସ୍ତଙ୍କ ପ୍ରିୟ ହୋଇଯାଆନ୍ତି, ଏମିତିକି ଦେବତାମାନଙ୍କର ମଧ୍ୟ ସେ ପ୍ରିୟ ହୋଇଯାଆନ୍ତି। ତେଣୁ ତୁମେ ଯାଅ, ଫେରି ଯାଅ। ବହୁତ କଷ୍ଟରେ ସେମାନେ ଗଲେ, କିନ୍ତୁ ସେମାନେ ଭାବୁଥିଲେ ଆମର ସ୍ୱାମୀମାନେ ମଧ୍ୟ ଆମକୁ ଆଲାଉ କରିବେ ନାହିଁ ଭିତରକୁ, କିନ୍ତୁ ସେମାନେ ତାଙ୍କୁ ପୂଜା କରିବା ପାଇଁ ଆରମ୍ଭ କଲେ, କହିଲେ ନିଜକୁ ଧିକାର କରିଛନ୍ତି। ଧିକ ଆମର ଏଇ ଯେଉଁ ବହୁ ଜ୍ଞାତା ଏସବୁ ରହିଛି, ଆମେ ବହୁତ ବେଦ ଅଧ୍ୟୟନ କରୁଥିଲୁ, ଏସବୁ କରିଛୁ, ଏଇଟାକୁ ଧିକ। ଏଇଭଳି ଭାବରେ ବହୁତ ସୁନ୍ଦର ଭାବରେ ତାଙ୍କର ସ୍ୱାମୀମାନେ 10-23 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ନିଜକୁ ଧିକାର କରିଛନ୍ତି। ଏତେ ତାଙ୍କର ସବୁ ରହିଛି, ବୁଦ୍ଧି ରହିଛି, ଜ୍ଞାନ ରହିଛି, କର୍ମକାଣ୍ଡ ଧାରାରେ ସବୁ ଏକ୍ସପର୍ଟ ରହିଛନ୍ତି। ତେଣୁ ସେ କିନ୍ତୁ ତାଙ୍କ ସ୍ତ୍ରୀମାନଙ୍କୁ ବହୁତ ପ୍ରଶଂସା କଲେ ଏବଂ ନିଜକୁ ଧିକାର କଲେ, କହିଲେ ଧିକ୍ ଜନ୍ମ ନ ତ୍ରିବିଦ ବିଦ୍ୟା ଧିକ୍ ବ୍ରତଂ ଧିକ୍ ଭୌଜ୍ଞତା ଧିକ୍ କୁଳମ ଧିକ୍ କ୍ରିୟା ଦାକ୍ଷ୍ୟଂ ବିମୁଖା ଯେ ତୁ ଅଧକ୍ଷ ଯେ। ଆଜି ତାଙ୍କର ଏଇ ଜ୍ଞାନଟି ଆସିଲା ତାଙ୍କ ପତ୍ନୀମାନଙ୍କ ଠାରୁ, ସେ ଜ୍ଞାନ ସେ ପ୍ରାପ୍ତ ହେଲେ, ବହୁତ ବେଦ ଅଧ୍ୟୟନ କରିଥିଲେ, ବେଦ ବହୁତ ଶ୍ଳୋକ ସବୁ ଜାଣିଥିଲେ, ସବୁ କରିଥିଲେ, କିନ୍ତୁ ଆଜି ନିଜକୁ ଧିକାର କରୁଛନ୍ତି। ଧିକ୍ ଜନ୍ମ, ଆମେ ଏଇ ବ୍ରାହ୍ମଣ କୁଳରେ ଯେଉଁ ଜନ୍ମ ଆମକୁ ସେଇଟାକୁ ଧିକ୍, ଏବଂ ନ ତ୍ରିବିଦ ବିଦ୍ୟା ଏଇ ତ୍ରୈବିଦ୍ୟା ଯେଉଁ ରହିଛି ମୁଁ କହିଲି ତ୍ରୈବିଦ୍ୟା, ଏଇଟା ଧିକ୍, ଏ ତ୍ରୈବିଦ୍ୟାକୁ ଧିକ୍, ଏବଂ ଧିକ୍ ବ୍ରତ, ବହୁତ ପ୍ରକାର ବ୍ରତ କରିଥିଲେ ଭଗବାନ ପ୍ରାପ୍ତ ହେବା ପାଇଁ, ବା ଏଇ ଯେଉଁ ସ୍ୱର୍ଗ ଲୋକ ଯିବା ପାଇଁ ଭଗବାନ ପ୍ରାପ୍ତ ହେବା ପାଇଁ ଚାହୁଁନଥିଲେ ସେମାନେ। ସେମାନେ କହୁଥିଲେ, ଏଇ ଯେଉଁ ବେଦରେ ଏଇ ଯେଉଁ ସ୍ୱର୍ଗ ବିଷୟରେ ବର୍ଣ୍ଣନା କରାଯାଇଛି, ଏଇଟା ହେଉଛି ସାର ବସ୍ତୁ। ତେଣୁ ଧିକ୍ବ୍ରତ ଧିକ୍ ବହୁଜ୍ଞତା, ବହୁତ ତାଙ୍କର ଜ୍ଞାନ ରହିଛି, କିନ୍ତୁ ସେମାନେ ନିଜକୁ ଧିକାର କରିଛନ୍ତି ଏଇଭଳି ଭାବେ। ଧିକ୍ ବହୁଜ୍ଞତା ଏବଂ ଧିକ୍ କୁଳମ, ଆମର କୁଳକୁ ମଧ୍ୟ ଧିକ୍, ଧିକ୍ କ୍ରିୟା ବହୁତ ଆମେ ଏକ୍ସପର୍ଟ ରହିଛୁ, ବହୁତ କାର୍ଯ୍ୟରେ ଏଇ ଯେଉଁ ବୈଦିକ କର୍ମକାଣ୍ଡ ଧାର ଯଜ୍ଞରେ ବହୁତ ଏକ୍ସପର୍ଟ ରହିଛୁ, କିନ୍ତୁ ସେଇଟାକୁ ଧିକ୍ କାହିଁକି ନା ବିମୁଖା ଯେହେତୁ ଅଧ୍ୟକ୍ଷ ଯେ ଭଗବାନ ଆମକୁ ତାଙ୍କର କୃପା କରିବା ପାଇଁ ତାଙ୍କର ସାଙ୍ଗ ବାଳକମାନଙ୍କୁ ପଠାଇଥିଲେ, ଆମେ କିନ୍ତୁ ଶୁଣିଲୁ ନାହିଁ ତାଙ୍କ କଥା, ତେଣୁ ଆମକୁ ଧିକ୍ ଆମେ ବିମୁଖ ହେଇଗଲୁ, ଭଗବାନଙ୍କ ଠାରୁ ବିମୁଖ ହେଇଗଲୁ। ଏଇଭଳି ଭାବରେ କହି ତାଙ୍କ ସ୍ତ୍ରୀମାନଙ୍କୁ ବହୁତ ସମ୍ମାନିତ କଲେ, ଏଇଭଳି କଥା ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ରହିଛି ବେଦରେ ଏଇ ଯେଉଁ କର୍ମକାଣ୍ଡ ଧାରା ରହିଛି, ଏ କର୍ମକାଣ୍ଡ ଧାରାରେ ସେମାନେ ଭାବନ୍ତି ଏଇଟା ହେଉଛି ସାର ବସ୍ତୁ, ଏଇଟା କରିକି କ'ଣ ନା ସେମାନେ ଆନନ୍ଦ ପ୍ରାପ୍ତ ହେବା ପାଇଁ ଚାହାନ୍ତି, ସ୍ୱର୍ଗ ଲୋକକୁ ଯାଇକରି ବହୁତ ଆନନ୍ଦ ରହିଛି। ଏଇଭଳି ଭାବରେ ବେଦରେ ଏବଂ ଭଗବତ ଗୀତାରେ ବିଭିନ୍ନ ସ୍ଥାନରେ ଏସବୁ ବର୍ଣ୍ଣନା କରେ। ବେଦରେ ବେଦରେ ତିନୋଟି ଯାକ କାଣ୍ଡରେ, ଋଗ୍ବେଦ, ସାମବେଦ, ଯଜୁର୍ବେଦ, ତିନୋଟି ଯାକ ବେଦରେ ଏଇ ଉନ୍ନତ ଲୋକମାନଙ୍କର ଯେଉଁ ଐଶ୍ୱର୍ଯ୍ୟ ରହିଛି ସେଇଟା ବର୍ଣ୍ଣନା କରାଯାଇଛି। ତେଣୁ ଯେଉଁମାନେ ଏଇଟାକୁ ପାଠ କରନ୍ତି ବେଦରେ, ସେମାନେ ଭାବନ୍ତି ଏଇଟା ହେଉଛି ସାର ବସ୍ତୁ, ତେଣୁ ସେମାନେ ଜାଣିପାରନ୍ତି ନାହିଁ ବେଦେଶ ସର୍ବେ ରହମେବ ବେଦ୍ୟ, ସମସ୍ତ ବେଦରେ ପ୍ରକୃତିରେ ଜ୍ଞାତ ବସ୍ତୁ ହେଉଛନ୍ତି ଭଗବାନ କୃଷ୍ଣ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଏଇଟା ହେଉଛି ଏ ସାର ବସ୍ତୁ, ସେମାନେ ଜାଣିପାରନ୍ତି ନାହିଁ, ଯେତେ ବିଦ୍ୱାନ ବ୍ୟକ୍ତି ହେଲେ ମଧ୍ୟ ସେମାନେ ଜାଣିପାରନ୍ତି ନାହିଁ, ବହୁତ ବେଦର ଜ୍ଞାନ ରହିଛି କିନ୍ତୁ ସେମାନେ ଜାଣିପାରନ୍ତି ନାହିଁ। ତାହେଲେ ଗୋଟେ ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କଥାଟି କହୁଥିଲେ ଯେ ଏଇ ଦ୍ୱିବେଦୀ ଆମ ଭାରତବର୍ଷରେ ସବୁ ରହିଛନ୍ତି, ଦ୍ୱିବେଦୀ ତ୍ରିବେଦୀ ଚତୁର୍ବେଦୀ ଏସବୁ ରହିଛନ୍ତି, ସବୁ ରହିଛନ୍ତି। ଥରେ ଏଇଭଳି ଭାବରେ ଜଣେ ଚତୁର୍ବେଦୀ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ପାଶ୍ଚାତ୍ୟ ଜଗତରେ ତାଙ୍କର ସବୁ ରହିଛି ବହୁତ ଭୌତିକ ଉପଭୋଗ କରୁଛନ୍ତି, ଏମାନେ ଆନନ୍ଦ ପ୍ରାପ୍ତ ହେବା ପାଇଁ ବହୁତ ପ୍ରକାର ସେମାନେ ବହୁତ ପ୍ରକାର ଉପାୟ ସବୁ ରହିଛି ତାଙ୍କର ସବୁ ରହିଛି, ନ୍ୟୁଡ଼ କ୍ଲବ ରହିଛି, କ୍ଲବ ନେଇକି ସେମାନେ ସବୁ ଉପଭୋଗ କରନ୍ତି, ଏଇଭଳି ଭାବେ ସବୁ ରହିଛି। ତେଣୁ ସେ ନ୍ୟୁଡ଼ କ୍ଲବର ଯିଏ ମୁଖ୍ୟ ଯିଏ, ସେ ତାଙ୍କୁ ଏଇମାନଙ୍କୁ ଦେଖିକରି ଭାରତବର୍ଷରୁ ଯେଉଁମାନେ ଲୋକ ଯାଆନ୍ତି ପାଶ୍ଚାତ୍ୟ ଜଗତକୁ, ସେମାନେ ସବୁ ବହୁତ ସମ୍ମାନ ପ୍ରାପ୍ତ ହୁଅନ୍ତି, ସେମାନେ ସମ୍ମାନ କରନ୍ତି ଭାରତବର୍ଷର ଲୋକମାନଙ୍କୁ, ବିଦ୍ୱାନ ବ୍ୟକ୍ତି ଜାଣିକରି ସେମାନେ ତାଙ୍କୁ ସମ୍ମାନ ଦିଅନ୍ତି, ପ୍ରଦର୍ଶନ କରନ୍ତି। ତେଣୁ ସେ ତାଙ୍କୁ ନିମନ୍ତ୍ରଣ କଲେ ଆମର କ୍ଲବକୁ ଟିକିଏ ଆସି ଟିକିଏ ବେଦ ବିଷୟରେ କିଛି କୁହନ୍ତୁ, ଏଇଭଳି ଭାବରେ କହିଥିଲେ। ତେଣୁ ସିଏ କହିଲେ ଠିକ୍ ଅଛି ଆମେ କହିବା, ଦିନ ଧାର୍ଯ୍ୟ ହେଲା, ଯେଉଁ ଦିନ ଧାର୍ଯ୍ୟ ହେଲା ସେଇଦିନ ଏମାନେ ତା ପୂର୍ବରୁ ନ୍ୟୁଡ଼ କ୍ଲବର ଯିଏ ମୁଖ୍ୟ ସେ ତାଙ୍କର ନ୍ୟୁଡ଼ କ୍ଲବର ମେମ୍ବରମାନଙ୍କୁ କହିଲେ ଆସନ୍ତାକାଲି ବା ଅମକ ଦିନ ଜଣେ ବିଦ୍ୱାନ ବ୍ୟକ୍ତି ଆସେ ଭାରତବର୍ଷରୁ, ତୁମେ ଆଉ ଉଲଗ୍ ନେଇକି ରହିବ ନାହିଁ, ସବୁ ବସ୍ତ୍ର ପରିଧାନ କରି ଆସିବ, ଡ୍ରେସ୍ କୋଡ଼୍ ଲାଗୁ କରିଦେଲେ। ତେଣୁ ସେମାନେ ସବୁ ବସ୍ତ୍ର ପରିଧାନ କରି ଆସିଛନ୍ତି, ଇଏ ଯେଉଁ ବିଦ୍ୱାନ ବ୍ୟକ୍ତି ଚତୁର୍ବେଦୀ ଯାଇଛନ୍ତି ସେ ଚିନ୍ତା କରୁଛନ୍ତି ଆମେ ଯିବୁ ସେଠି ଉଲଗ୍ନ ଲୋକମାନେ ସବୁ ରହିଛନ୍ତି ଆଉ ଆମେ କେମିତି ବସ୍ତ୍ର ପରିଧାନ କରି ଯିବୁ, କହିକରି ସେ ଉଲଗ୍ନ ହେଇଯାଇ ପହଞ୍ଚିଗଲେ। ଆଉ ଯେତେବେଳେ କଥା କହିବେ ବିଦ୍ୱାନ ବ୍ୟକ୍ତି କଥା କହିବେ ସେ ଉଲଗ୍ନ ହେଇ ରହିଛନ୍ତି, ଆଉ ଯାହାଙ୍କୁ କୁହାଯାଉ ସେମାନେ ସେ ବସ୍ତ୍ର ପରିଧାନ କରିଛନ୍ତି। ଏ କହିବାର ଉଦ୍ଦେଶ୍ୟ ହେଉଛି ଏଇଭଳି ଭାବରେ ତାଙ୍କ ଜ୍ଞାନ ଏତେ ଜ୍ଞାନ ରହିଛି କିନ୍ତୁ ସିଏ ଏଇଭଳି ଭାବରେ କାର୍ଯ୍ୟ କଲେ। ତେଣୁ ଇଏ ସମସ୍ତେ ପ୍ରକୃତରେ ପ୍ରକୃତ ଆନନ୍ଦ କେମିତି ମିଳିବ ସେଥିପାଇଁ ବହୁତ ପ୍ରକାର ସମସ୍ତେ ଚେଷ୍ଟା କରୁଛନ୍ତି। ଏହି କର୍ମକାଣ୍ଡ ଧାରାରେ ଯେଉଁମାନେ ରହିଛନ୍ତି କର୍ମକାଣ୍ଡ ଧାରା କରିକି ସ୍ୱର୍ଗ ଲୋକକୁ ଉନ୍ନତ ହୋଇକରି ସେମାନେ ଭାବୁଛନ୍ତି ସେଠି ଆନନ୍ଦ ପ୍ରାପ୍ତ ହେବେ, କିନ୍ତୁ ସେଠି ମଧ୍ୟ ପ୍ରକୃତରେ ଆନନ୍ଦ ନାହିଁ, ସେଠି ଦେଖାଯାଉଛି ଆନନ୍ଦ ଭଳି କିନ୍ତୁ ପ୍ରକୃତରେ ଆନନ୍ଦ ସେଠି ନାହିଁ, କେଉଁଠି ଆନନ୍ଦ ନାହିଁ। ଆ ବ୍ରହ୍ମ ଭୁବନ ଲୋକ ଆ ପୁନରାବର୍ତ୍ତିନ ଅର୍ଜୁନ, ବେଦରେ ବର୍ଣ୍ଣନା କରାଯାଇଛି ଯେଉଁମାନେ ଭାବନ୍ତି ଏଇ ବ୍ରହ୍ମା ପଦ ଆମେ ପ୍ରାପ୍ତ ହୋଇଗଲେ ତାହେଲେ ଆମେ ପ୍ରକୃତ ଆନନ୍ଦ ପ୍ରାପ୍ତ ହେବା, ଏ ଭୌତିକ ଜଗତର ସବୁଠାରୁ ଶ୍ରେଷ୍ଠ ଆନନ୍ଦ ହେଉଛି ବ୍ରହ୍ମ ବ୍ରହ୍ମାପଦ, କାରଣ ଭୌତିକ ଜଗତର ଅନ୍ତିମ ସ୍ଥିତି ହେଉଛି ବ୍ରହ୍ମାଙ୍କର ଲୋକ। ତେଣୁ ଭାଗବତ ବର୍ଣ୍ଣନା କରାଯାଇଛି ଯେଉଁମାନେ ଶହେ ଜନ୍ମ ଧରିକରି ତାଙ୍କର ସ୍ୱଧର୍ମକୁ ପାଳନ କରିବେ ସେମାନେ ବ୍ରହ୍ମାପଦ ପ୍ରାପ୍ତ ହେବେ, ଭାଗବତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରି ଶିବଜୀ କହୁଛନ୍ତି ଏଇଟା, ସ୍ୱଧର୍ମନିଷ୍ଠ ସଦଜନ୍ମ ବିପୁମା ବିରିଞ୍ଚିତା ମେତି ତଥା ପରଙ୍ଗିମା ଅଭ୍ୟାକୃତ ଭାଗବତ ବୈଷ୍ଣବମ୍ ପଦଂ ଯଥା ବିବୁଧା କଳାତେ। ଯେଉଁମାନେ ଶହେ ଜନ୍ମ ଧରିକିରି ସ୍ୱଧର୍ମ ପାଳନ କରୁଛନ୍ତି, ବହୁତ କ୍ରଚର ସାଧନା କରୁଛନ୍ତି ସ୍ୱଧର୍ମ ପାଳନ କରିକିରି, କାରଣ କ'ଣ ନା ଆମେ ବ୍ରହ୍ମା ହବୁ, ତେଣୁ ଆମେ ସମସ୍ତେ କିଏ ଯେ ବ୍ରହ୍ମା ନ ହେଇଥିବେ କହି ହେବ ନାହିଁ, ସମସ୍ତେ ଅନେକ କାଳ ବିତି ଯାଇଛି, ଅନାଦି କାଳରୁ ଆମେ ରହିଛେ, ଆମେ ମଧ୍ୟ ସେଇ ବ୍ରହ୍ମଲୋକ ବ୍ରହ୍ମା ପଦ ପ୍ରାପ୍ତ ହେଇଥାଇପାରେ ପାରନ୍ତି। ଏଇଭଳି ଭାବେ ବହୁତ ବ୍ରହ୍ମା ରହିଛନ୍ତି, ତେଣୁ କିନ୍ତୁ ଆ ବ୍ରହ୍ମ ଭୁବନ ଲୋକା ପୁନରାବର୍ତ୍ତି ନ ଅର୍ଜୁନ, ବ୍ରହ୍ମ ଲୋକଠାରୁ ଆରମ୍ଭ କରି ସବୁ ଲୋକଠାରେ ଏଇ ପୁନରାବର୍ତ୍ତି ଚାଲିଛି। ତେଣୁ ବ୍ରହ୍ମ ଲୋକରେ ଗଲେ ମଧ୍ୟ ତାଙ୍କର ଶେଷ ହେଇଯାଉଛି, ସେ ଯେଉଁ ସୁଖ ରହିଛି। ତିନି ପ୍ରକାର ବ୍ରହ୍ମା ରହିଛନ୍ତି, ଆଚାର୍ଯ୍ୟମାନେ କହନ୍ତି ତିନି ପ୍ରକାର ବ୍ରହ୍ମା ରହିଛନ୍ତି, ଜଣେ ହେଉଛନ୍ତି ଜ୍ଞାନୀ ବ୍ରହ୍ମା, ଜଣେ ହେଉଛନ୍ତି କର୍ମୀ ବ୍ରହ୍ମା, ଜଣେ ହେଉଛନ୍ତି ଭକ୍ତ ବ୍ରହ୍ମା। ଆମର ଏଇ ଯେଉଁ ବ୍ରହ୍ମା ଇଏ ହେଉଛନ୍ତି ଭକ୍ତ ବ୍ରହ୍ମା, କିନ୍ତୁ କେଉଁ କେଉଁ କଳ୍ପରେ ବ୍ରହ୍ମା ଯେଉଁ ଆସନ୍ତି ସେ ମଧ୍ୟ ଜ୍ଞାନୀ ବ୍ରହ୍ମା, ସେ ଜ୍ଞାନ ପ୍ରାପ୍ତ ହେଇଛନ୍ତି। ବେଦରେ ବହୁତ ପ୍ରକାର ଜ୍ଞାନ ରହିଛି, ଜ୍ଞାନ ପାଠ ପ୍ରାପ୍ତ ହେଇକି ସେମାନେ ସ୍ୱଧର୍ମ ଆଚରଣ କରିକିରି ସେମାନେ ବ୍ରହ୍ମାପଦ ପ୍ରାପ୍ତ ହେଇଛନ୍ତି। କିଏ ମଧ୍ୟ କର୍ମୀ ବ୍ରହ୍ମା ରହିଛନ୍ତି, ସ୍ୱଧର୍ମ ପାଳନ କରିକିରି ବ୍ରହ୍ମା ହେଇଛନ୍ତି, କର୍ମୀ ବ୍ରହ୍ମା ତାକୁ କୁହାଯାଏ। ତେଣୁ ସେମାନେ ଯେତେବେଳେ ତାଙ୍କର ବ୍ରହ୍ମା ଆୟୁଷ କାଳ ଶେଷ ହେଇଯାଏ, ସେମାନେ ପୁଣି ପୁନରାବର୍ତ୍ତି ନୁହଁ, ସେମାନେ ପୁଣି ପୃଥିବୀ ପୃଷ୍ଠକୁ ଆସିବେ। ତେଣୁ ଯଦିଓ ସାଧାରଣତଃ ବ୍ରହ୍ମା ଯେଉଁମାନେ ହୁଅନ୍ତି ସେମାନେ ତାଙ୍କର ଲାଇଫ ମାନେ ସରିଗଲା ପରେ, ତାଙ୍କର ଆୟୁଷ ସରିଗଲା ପରେ ସେମାନେ ଭଗବତ ଧାମକୁ ଯିବେ, କିନ୍ତୁ ଯେଉଁମାନେ ଭକ୍ତ ସେମାନେ ଯିବେ, ଅନ୍ୟମାନେ ସେମାନେ ଯାଇପାରିବେନି, ସେମାନେ ପୁଣି ଫେରିବେ। ସେଇଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ ଆ ବ୍ରହ୍ମ ଭୁବନ ଲୋକା ପୁନରାବର୍ତ୍ତିନ ଅର୍ଜୁନ, ବ୍ରହ୍ମ ଲୋକଠାରୁ ଆରମ୍ଭ କରି ସମସ୍ତ ଲୋକରେ ଏଇ ଜନ୍ମ ମୃତ୍ୟୁ ରହିଛି, ଜନ୍ମ ମୃତ୍ୟୁ ରହିଛି, ତେଣୁ ବହୁତ ଐଶ୍ୱର୍ଯ୍ୟ ରହିଛି, ବହୁତ ସୁଖ ରହିଛି, ବହୁତ ଆନନ୍ଦ ରହିଛି, ଏ ଭୌତିକ ଆନନ୍ଦ, କିନ୍ତୁ ଆଦ୍ୟନ୍ତବନ୍ତ ଯାହାର ଆଦି ଅଛି ତାର ଅନ୍ତ ଅଛି। ତେଣୁ ଏହିଭଳି ଭାବରେ ଯେଉଁ ରହିଛନ୍ତି କର୍ମକାଣ୍ଡ ଧାରାରେ ସେମାନେ ଏଭଳି ଭାବରେ ଯାଇ ବ୍ରହ୍ମ ଲୋକ ପ୍ରାପ୍ତ ହେଲେ ମଧ୍ୟ ପ୍ରକୃତ ଆନନ୍ଦ ସେମାନେ ପ୍ରାପ୍ତ ହୋଇପାରନ୍ତି ନାହିଁ। ତେଣୁ ଏହିଭଳି ଭାବରେ କ'ଣ ଭୌତିକ ଜଗତରେ ଘୁରି ଘୁରିକିରି ସେମାନେ କହନ୍ତି ଏହି କର୍ମକାଣ୍ଡ ଧାରାରେ ପ୍ରକୃତ ଆନନ୍ଦ ନାହିଁ, ତେଣୁ ସେମାନେ ଆନନ୍ଦ ଖୋଜିବା ପାଇଁ ସେମାନେ ଜ୍ଞାନ ମାର୍ଗକୁ ଗ୍ରହଣ କରନ୍ତି। ସେଇଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ ସର୍ବକର୍ମାଖିଳ ପାର୍ଥ ଜ୍ଞାନ ପରିସମାପତି, ସମସ୍ତ କର୍ମ ଏ ଜ୍ଞାନରେ ସମାପ୍ତ ହୁଏ, ତେଣୁ ଜ୍ଞାନ ମାର୍ଗକୁ ସେମାନେ ଆସନ୍ତି। ତେଣୁ ଜ୍ଞାନ ମାର୍ଗରେ ସେମାନେ ସବୁ ପ୍ରକାର ଭୌତିକ ଐଶ୍ୱର୍ଯ୍ୟକୁ ତ୍ୟାଗ କରିଦିଅନ୍ତି, ବହୁତ ପ୍ରକାର କଷ୍ଟ ସ୍ୱୀକାର କରନ୍ତି। ଭଗବତ ଗୀତାରେ ଭଗବାନ କହିଲେ କ୍ଲେଶଧିକତର ସ୍ତେଷାମ ଅବ୍ୟକ୍ତ ଶକ୍ତ ଚେତ ସାମ, ବହୁତ କଷ୍ଟ ସେମାନେ ସ୍ୱୀକାର କରନ୍ତି, କରିକିରି ଏଇଭଳି ଭାବରେ ଯେଉଁ କରିକିରି ତମ ଜ୍ଞାନ ମାର୍ଗରେ ସେମାନେ ଅଗ୍ରଗତି ହୁଅନ୍ତି, କିନ୍ତୁ ସେମାନେ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି ସେଇଟା ମଧ୍ୟ ସେ ମଧ୍ୟ ପ୍ରକୃତ ଆନନ୍ଦ ନୁହଁ, ସେ ଆନନ୍ଦ ମଧ୍ୟ ପ୍ରକୃତ ଆନନ୍ଦ ସେମାନେ ପ୍ରାପ୍ତ ହୋଇପାରନ୍ତି ନାହିଁ। ଭାଗବତ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବ୍ରହ୍ମା ଗର୍ଭସ୍ତୁତିରେ ସେ କଥା କହୁଛନ୍ତି ଭଗବାନଙ୍କୁ, ଜେନିୟ ରିବିନ୍ଦାକ୍ଷ ବିମୁକ୍ତ ମାନିନ ସ୍ତୋୟସ୍ତ ଭାବାଦ ବିଶୁଦ୍ଧ ବୁଦ୍ଧେୟ ଆରୁହେ କୃଶ୍ରେଣ ପରଂ ପଦଂ ତଥା ପତନ୍ତି ଅଧ ଅନାଦୃଶ୍ୟ ଯୁଷ୍ମଦଂଗ୍ରହ। ଯେଉଁମାନେ ଭଗବାନଙ୍କର ପାଦ ପଦ୍ମ ମୁଖକୁ ବିମୁଖ ହେଇଯାଆନ୍ତି, ଜେନିୟ ରିବିନ୍ଦାକ୍ଷ ବିମୁକ୍ତ ମାନିନ, ଭଗବାନ କେତେ ସୁନ୍ଦର ମୁଖ ରହିଛି, କେତେ ସୁନ୍ଦର ରୂପ ରହିଛି, କିନ୍ତୁ ସେମାନେ ଭାବନ୍ତି ଆମେ ମୁକ୍ତ ହେଇଗଲୁ, ଏ ଭଗବାନ ମୁଖ କ'ଣ ଆମେ ଦେଖିବା, ଆମେ ମୁକ୍ତ ହେଇଗଲୁ, ବିମୁକ୍ତ ମାନିନ ତୈୟସ୍ତ ଭାବ, ତାଙ୍କର ବୁଦ୍ଧି ନଷ୍ଟ ହେଇଯାଇଛି, ଅବିଶୁଦ୍ଧ ବୁଦ୍ଧି, ତାଙ୍କର ବୁଦ୍ଧି ଶୁଦ୍ଧ ନୁହଁ, ଅବିଶୁଦ୍ଧ ଅବିଶୁଦ୍ଧ ଶୁଦ୍ଧ ବୁଦ୍ଧି ନୁହଁ ତାଙ୍କର, ଅବିଶୁଦ୍ଧ ବୁଦ୍ଧେୟ। ତେଣୁ ବୁଦ୍ଧିର ବିଭିନ୍ନ ସ୍ତର ରହିଛି, ଭଗବତ ଗୀତାରେ ଭଗବାନ ଅନେକ ସ୍ଥାନରେ କହିଛନ୍ତି ବୁଦ୍ଧିର ବିଭିନ୍ନ ସ୍ତର ରହିଛନ୍ତି। ଯେଉଁମାନେ ବ୍ରହ୍ମ ଲୋକକୁ ପ୍ରାପ୍ତ ହୁଅନ୍ତି ମଧ୍ୟ ସେମାନେ ଅବିଶୁଦ୍ଧ ବୁଦ୍ଧେୟ, ତାଙ୍କର ବୁଦ୍ଧି ଶୁଦ୍ଧ ହେଇନାହିଁ। ଯେଉଁମାନଙ୍କର ବୁଦ୍ଧି ଶୁଦ୍ଧ ହେଇଛି ସେମାନେ ଭଗବାନଙ୍କ ଭକ୍ତ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଯଦିଓ ସେମାନେ ବହୁତ କଷ୍ଟ ସ୍ୱୀକାର କରିକିରି ବ୍ରହ୍ମ ଲୋକକୁ ପ୍ରାପ୍ତ ହୁଅନ୍ତି, କିନ୍ତୁ ସେଠୁ ମଧ୍ୟ ତାଙ୍କର ପତନ ହୁଏ, କାହିଁକି ନା ସେ ଭଗବାନଙ୍କ ଆଶ୍ରୟ ନେଇନାହାନ୍ତି। ତେଣୁ ଏହିଭଳି ଭାବରେ ଜ୍ଞାନୀମାନେ ଆମର ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦିଅନ୍ତି, ଆମର ବହୁତ ବ୍ୟକ୍ତି ରହିଛନ୍ତି, ବହୁତ ଜ୍ଞାନୀମାନେ ସବୁ ରହିଛନ୍ତି, ସେମାନେ କହନ୍ତି ଜଗତ ଜଗତ ମିଥ୍ୟା, ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ଏହିଭଳି ଭାବରେ କହିକି ଭୌତିକ ଜଗତକୁ ତ୍ୟାଗ କରିକି ସନ୍ନ୍ୟାସ ନେଇଯାଆନ୍ତି। କିନ୍ତୁ ସେଠି ସେମାନେ ପ୍ରକୃତ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ, ସେଇଥିପାଇଁ ସେମାନେ ପୁଣି ଫେରି ଆସନ୍ତି ଭୌତିକ ଜଗତ, ଯେଉଁଟା ମିଥ୍ୟା ବୋଲି କହୁଥିଲେ, ସେଇ ମିଥ୍ୟା ଜଗତକୁ ଆସିକରି ସେଠି ସେ ବିଭିନ୍ନ ତଥାକଥିତ ଜନହିତକର କାର୍ଯ୍ୟରେ ସବୁ ଲିପ୍ତ ରୁହନ୍ତି। ଦରିଦ୍ର ବ୍ୟକ୍ତିକୁ ଧନ ଦେବା ବା ରୋଗୀମାନଙ୍କୁ ଶୁଶ୍ରୂଷା କରିବା, ସେବା କରିବା, ଏହିଭଳି ଭାବରେ କାର୍ଯ୍ୟରେ ସେମାନେ ନିଯୁକ୍ତ ହୁଅନ୍ତି, କାରଣ ବ୍ରହ୍ମଚିନ୍ତନରେ ସେମାନେ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ। ତେଣୁ ସେମାନେ ଏହିଭଳି ଭାବରେ ଅନ୍ୟ ସବୁ କାର୍ଯ୍ୟକର୍ମୀ ଭୌତିକ କର୍ମ ସବୁ କରନ୍ତି। ତେଣୁ ଏହିଭଳି ଭାବରେ ଜ୍ଞାନ ମାର୍ଗରେ ମଧ୍ୟ ପ୍ରକୃତ ଆନନ୍ଦ ନାହିଁ। ପ୍ରକୃତ ଆନନ୍ଦ ଏମିତିକି ଯେଉଁମାନେ ଯୋଗ ଯୋଗରେ ସିଦ୍ଧି ପ୍ରାପ୍ତ ହେବା ପାଇଁ ଚାହାନ୍ତି, ସେଠି ମଧ୍ୟ ପ୍ରକୃତ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ। ଯୋଗରେ ବହୁତ ପ୍ରକାର ଯୋଗ ସିଦ୍ଧି ରହିଛି, ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି, ଅଣିମା ମହିମା ଲଘିମା ଇତ୍ୟାଦି ପଢ଼ିକିରି ଏଗାର ସ୍କନ୍ଧ 15 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି, ଅନେକ ଯୋଗ ସିଦ୍ଧି ରହିଛି। କିନ୍ତୁ ସେ ଯୋଗ ସିଦ୍ଧିରେ ମଧ୍ୟ ସେମାନେ ପ୍ରକୃତ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ। ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି ଯେ ଭୁକ୍ତି ମୁକ୍ତି ସିଦ୍ଧିକାମୀ ସକଲି ଅଶାନ୍ତ କୃଷ୍ଣ ଭକ୍ତ ନିଷ୍କାମ ଅତଏବ ଶାନ୍ତ। ଯେଉଁମାନେ କର୍ମକାଣ୍ଡ ଧାରାରେ ଯେଉଁ ଭୁକ୍ତି କର୍ମ ଉପଭୋଗ କରିବା ପାଇଁ ଚାହାନ୍ତି ସେଟା ଭୁକ୍ତି ବୋଲି କୁହାଯାଏ, ଏବଂ ଜ୍ଞାନୀମାନେ ଜ୍ଞାନ ଅନ୍ୱେଷଣ କରିକିରି ସେମାନେ ମୁକ୍ତି ପାଇବା ପାଇଁ ଚାହାନ୍ତି, ଏବଂ ଯେଉଁମାନେ ସିଦ୍ଧି ଅଷ୍ଟାଙ୍ଗ ଯୋଗ ଆଚରଣ କରି ସିଦ୍ଧି ପ୍ରାପ୍ତ ହେବା ପାଇଁ ଚାହାନ୍ତି ଏମାନେ ସକଲେ ଅଶାନ୍ତ। ପ୍ରକୃତ ଆନନ୍ଦ ସେଠି ନାହିଁ, ତେଣୁ କିଛି ଆନନ୍ଦ ରହିଛି କିନ୍ତୁ ଶେଷ ହୋଇଯାଉଛି, ତେଣୁ ସେମାନେ ଅଶାନ୍ତ, ସେମାନେ ଶାନ୍ତ ନୁହନ୍ତି। କିନ୍ତୁ କୃଷ୍ଣ ଭକ୍ତ ନିଷ୍କାମ ଅତୀବ ଶାନ୍ତ, କିନ୍ତୁ ଭଗବାନଙ୍କ ଭକ୍ତ ଯିଏ ତାଙ୍କର କୌଣସି କାମନା ନାହିଁ, ତେଣୁ ସେ ଶାନ୍ତ ଅତୀବ ଶାନ୍ତ। ଯେତେବେଳେ ଏଇ କଥାଟି କହିଛନ୍ତି ମହାରାଜ ପରୀକ୍ଷିତ, ଭଗବାନଙ୍କର ଏଇ ଲୀଳା ଯେତେବେଳେ ବର୍ଣ୍ଣନା କରାଯାଏ ଏକାଶ ଭାଗବତମର 6ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, କିଭଳି ଭାବ ରୁତ୍ରାସୁର ସେ ଭଗବାନ ଭକ୍ତ ଥିଲେ, ପୂର୍ବ ଜନ୍ମରେ ସେ ଚିତ୍ରକେତୁ ଥିଲେ, ସେ ଅଭିଶାପ ପ୍ରାପ୍ତ ହୋଇଗଲେ, ପାର୍ବତୀ ଦେବୀ ତାଙ୍କୁ ଅଭିଶାପ ଦେଇଦେଲେ ତୁମେ ଅସୁର ଜ୍ୱନି ପ୍ରାପ୍ତ ହୁଅ, ଏ ବହୁତ ଘଟଣା ରହିଛି। ତେଣୁ ଏଇଭଳି ଭାବରେ ଯେତେବେଳେ ସିଏ ଅସୁର ହୋଇକରି ଆସିଲେ ରୁତ୍ରାସୁର, ଭାଗବତ 6ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ଇନ୍ଦ୍ର ଯେତେବେଳେ ଭଗବାନ ତାଙ୍କୁ କହିଲେ ତୁମେ ଯାଇକିରି ଯେଉଁ ଦଧିଚି ମୁନିକୁ ମାଗିବ, ତାଙ୍କର ଶରୀର ମାଗିବ, ତାଙ୍କ ଅସ୍ଥିରେ ତିଆରି କରିବ ଏ ବଜ୍ର, ସେଇ ବଜ୍ରରେ ସେ ମୃତ୍ୟୁବରଣ କରିବ, ତା ହତ୍ୟା କରିପାରିବ ତୁମେ ଏ ଯେଉଁ ମୃତ୍ରାସୁରକୁ। ତେଣୁ ଏହିଭଳି ଭାବରେ ଯେତେବେଳେ ଇନ୍ଦ୍ର ଦଧିଚିଙ୍କର ଅସ୍ଥି ଆଣିକରି ତିଆରି କଲେ, ଆମେ କହିଥିଲୁ ଗତକାଲି ନା କେଉଁଦିନ କହିଥିଲୁ ତାଙ୍କ ବିଷୟରେ, ଦଧିଚିଙ୍କ ବିଷୟରେ, ସେ ତାଙ୍କ ଶରୀର ତ୍ୟାଗ କରିଦେଲେ, ପ୍ରାଣୀର ମଙ୍ଗଳ ପାଇଁ ନିଜ ଶରୀରକୁ ସେ ତ୍ୟାଗ କରିଦେଲେ, ପ୍ରାଣକୁ ତ୍ୟାଗ କରିଦେଲେ ସିଏ। ତେଣୁ ତାଙ୍କର ଯେଉଁ ଅସ୍ଥି ରହିଛି, ସେ ଅସ୍ଥିରେ ବିଶ୍ୱକର୍ମା ତିଆରି କରିଥିଲେ, ବଜ୍ର ତିଆରି କରିଥିଲେ, ଆୟୁଧାନ ଅହମ୍ ବଜ୍ର, ଭଗବତ ଗୀତାରେ ଭଗବାନ କହିଲେ ଆୟୁଧମାନ ଭିତରେ ହେଉଛି ବଜ୍ର, ସେ ହେଉଛି ଭଗବାନ ଗୋଟେ ବିଭୂତି। ତେଣୁ ଏଇଭଳି ଭାବରେ ଯେତେବେଳେ ବଜ୍ର ଆଣିକି ଆସୁଛନ୍ତି ଚିତ୍ରକେତୁ, ଏଇ ଯେଉଁ ଚିତ୍ରକେତୁ ଏ ବର୍ତ୍ତମାନ ବୃତ୍ରାସୁର ହୋଇଛନ୍ତି, ବୃତ୍ରାସୁର ଭଗବାନ ପ୍ରାର୍ଥନା କରୁଛନ୍ତି, ସେ ଇନ୍ଦ୍ରଙ୍କୁ ପ୍ରାର୍ଥନା କରୁ, ତୁମେ ହତ୍ୟା କର, ତୁମେ ତୁମର ସେ ଯେଉଁ ଆୟୁଧ ଆଣିଛ ସେ ଆୟୁଧରେ ମୋତେ ହତ୍ୟା କର, ସେ ତାଙ୍କୁ ପ୍ରାର୍ଥନା କରୁଛନ୍ତି। ତେଣୁ ସେ ଯେତେ ପ୍ରାର୍ଥନା କଲେ ମଧ୍ୟ ଇନ୍ଦ୍ର ଯେତେବେଳେ ଶୁଣିଲେ ନାହିଁ, ତେଣୁ ସେ ଭଗବାନ ପ୍ରାର୍ଥନା କଲେ, ସେଇ ଯୁଦ୍ଧ କ୍ଷେତ୍ରରେ ଭଗବାନଙ୍କୁ ସେ ପ୍ରାର୍ଥନା କରିଛନ୍ତି। 4ଟି ଶ୍ଳୋକ ରହିଛି, ଏତେ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଯେ ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି, ଯେଉଁ ପୁରାଣରେ ଏଇ ଶ୍ଳୋକ ସବୁ ରହିଛି ସେ ପୁରାଣ ହେଉଛି ଭାଗବତ ପୁରାଣ, ଏଇ ଭାଗବତ ପୁରାଣର ମହାତ୍ମା ଏଇ 4ଟି ଶ୍ଳୋକରେ ରହିଛି। ତା ଦେହରେ ଗୋଟିଏ ଶ୍ଳୋକ ଆମେ ପାଠ କରିବା, ସେ କହୁଛନ୍ତି ଅଜାତ ପକ୍ଷା ଇବ ମାତନଂ ଖଗା ସ୍ତନ୍ୟଂ ଯଥାବତ୍ସ ତରା କ୍ଷୁଦାର୍ତ୍ତା ପ୍ରିୟା ପ୍ରିୟଇବ ବିଶତଂ ବିଷନ୍ନା ମନୋନିର୍ବିନ୍ଦାକ୍ଷ ବିମୁକ୍ତ ଦିଦୃକ୍ଷତ। ସେ କହୁଛନ୍ତି ଅଜାତ ପକ୍ଷା ଭଗବାନ କିଭଳି ସେ ପ୍ରାର୍ଥନା କରୁଛନ୍ତି, ଭଗବାନ ପ୍ରାର୍ଥନା ଅଜାତ ପକ୍ଷା ଆଇବ ମାତରଂ ଖଗା, ଖଗା କହିଲେ ଖ କହିଲେ ଆକାଶ, ଆକାଶରେ ଯେଉଁମାନେ ଗମନ କରନ୍ତି ପକ୍ଷୀ, ସେମାନଙ୍କର ଯଦି ପକ୍ଷୀ ନ ପକ୍ଷ ନ ଉଠିଥିବ ସେମାନେ ଉଡ଼ିପାରିବେ ନାହିଁ, ତେଣୁ ସେ କହୁଛନ୍ତି ଅଜାତ ପକ୍ଷା ଆଇବ ମାତରଂ ଖଗା, ସେ ପକ୍ଷୀ ତାଙ୍କ ମାତାଙ୍କ ଉପରେ ନିର୍ଭର କରି ରହନ୍ତି, ମା ଆସିଲେ ତାଙ୍କୁ ଖାଇବାକୁ ଦେବେ, ନହେଲେ ସେ କିଛି କରିପାରିବେ ନାହିଁ। ତେଣୁ ପ୍ରଭୁ ମୁଁ ସେଇଭଳି ଭାବରେ ଆପଣଙ୍କୁ ଅପେକ୍ଷା କରିଛି, ଅଜାତ ପକ୍ଷେଇବ ମାତରଂ ଖଗା। ତାପରେ ସେ ଚିନ୍ତା କରୁଛନ୍ତି ନା ନା ଏଇଟା ମାନେ ଏଇଟା ପ୍ରକୃତରେ ଭଗବାନ ଭଲ ପାଇବାଟା ହେବ ନାହିଁ କହିକିରି ସ୍ଥାନୀୟ ଯଥା ବତ୍ସତରା କ୍ଷୁଧାର୍ତ୍ତା। ତାପରେ କହିଲେ ଯେ ଯେମିତି ବତ୍ସତରା ଛୋଟ ବାଛୁରୀ ଗୋଟେ ହେଇଛି, ସିଏ ମାଆଙ୍କର ସ୍ଥାନୀୟ ପାନ କରିବା ପାଇଁ ଅପେକ୍ଷା କରି ରହିଛି। ଗାଭୀମାନେ ଚାଲିଯାଆନ୍ତି ସକାଳେ ଗୋଚାରଣ କରିବା ପାଇଁ ଚାଲିଯାଆନ୍ତି, ଗୋଚାରଣ କରିବା ପାଇଁ ଅନ୍ୟମାନେ ସବୁ ନେଇଯାଆନ୍ତି ତାଙ୍କୁ, ତେଣୁ ସେ ଆସିଲେ ତାଙ୍କୁ ତାଙ୍କ ସନ୍ତାନମାନଙ୍କୁ ଖାଇବାକୁ ଦେବେ, ତେଣୁ ଏମାନେ ଅପେକ୍ଷା କରିଥିବେ, ହମ୍ବା ହମ୍ବା କହିକିରି ଅପେକ୍ଷା କରିଥିବେ। ତେଣୁ ସେ ସେଇଭଳି ଭାବରେ ମୁଁ ଅପେକ୍ଷା କରିଛି ଆପଣଙ୍କୁ, ଏଭଳି ଚିନ୍ତା କରି କହୁଛନ୍ତି ସ୍ଥାନୀୟ ଯଥା ବତ୍ସତରା କ୍ଷୁଧାର୍ତ୍ତା। ତାପରେ ଚିନ୍ତା କରୁଛନ୍ତି ନା ନା ଏଇଟା ଆମର ସ୍ୱାର୍ଥ କଥା ହେଇଗଲା, ତେଣୁ ତାପରେ କହିଲେ କ'ଣ ପ୍ରିୟା ପ୍ରିୟ ଏବଂ ବିଶଦଙ୍କ ବିଷନ୍ନା, ପ୍ରିୟା ତାଙ୍କର ପ୍ରିୟର ଯଦିଓ ସେମାନେ ପରଦେଶରେ ରହିଛନ୍ତି ଅପେକ୍ଷା କରିଥିବେ, କେବେ ସେ ଆସିବେ, ଆସିଲେ ତାଙ୍କୁ ସେବା କରିବେ, ଏଇ ଭାବନାରେ ଏଇଟା ରହିଛି। ତେଣୁ ଇଏ ବୃତ୍ରାସର କହିଲେ ସେଇଭଳି ଭାବରେ ମୁଁ ଆପଣଙ୍କୁ ମନ ଅରବିନ୍ଦାକ୍ଷ ତୃତୀୟତାଙ୍କ, ହେ ଅରବିନ୍ଦାକ୍ଷ, ହେ ପ୍ରଭୁ, ହେ ସୁନ୍ଦର ଲୋଚନ ଲୋଚନ, ମୋର ମନ ଏଇଭଳି ଭାବରେ ଆପଣଙ୍କୁ ମନ ଦୁଃଖେତାଙ୍କ ଆପଣଙ୍କୁ ଦର୍ଶନ କରୁ, ଏଇଭଳି ଭାବରେ ଦର୍ଶନ କରୁ, ଏଇଭଳି ଭାବରେ ଯେଉଁ ପ୍ରାର୍ଥନା କରିଛନ୍ତି ଏଇ ପ୍ରାର୍ଥନା, ଏଇ ଚାରୋଟି ଶ୍ଳୋକ ରହିଛି, ଏଇଟାକୁ ଯେତେବେଳେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ପରୀକ୍ଷିତ ମହାରାଜ ସେତେବେଳେ ଆଶ୍ଚର୍ଯ୍ୟ ହେଇ କହୁଛନ୍ତି, କହୁଛନ୍ତି ଯେ କ'ଣ ନା ମୁକ୍ତାନାମ ଅପି ସିଦ୍ଧାନାମ ନାରାୟଣ ପରାୟଣ ସୁଦୃଢ଼ ପ୍ରଶାନ୍ତ ଆତ୍ମା କୋଟିସ୍ୱପି ମହାମୁନି। ଯେଉଁମାନେ ଜ୍ଞାନୀ, ମୁଁ କହିଲି କର୍ମ ଯେଉଁଠି ଶେଷ ହେଉଛି ଜ୍ଞାନ ଆରମ୍ଭ ହେଉଛି ସେଇଠୁ, ଜ୍ଞାନୀମାନେ କୋଟି ଜ୍ଞାନୀ ମଧ୍ୟ ହଁ ଏକ ଜଣ ମୁକ୍ତ, ସମସ୍ତେ ଜ୍ଞାନୀମାନେ ମୁକ୍ତ ହେଇପାରନ୍ତି ନାହିଁ, କୋଟିଏ ଜ୍ଞାନୀ ମଧ୍ୟରେ ଜଣେ ଯେ ମୁକ୍ତ ହେଇପାରନ୍ତି, ତେଣୁ ସେଇଟା ସେ କହିଲେ ମୁକ୍ତାନାମ। କିନ୍ତୁ ତାଠାରୁ ହେଉଛନ୍ତି ଯେଉଁମାନେ ସିଦ୍ଧି ପ୍ରାପ୍ତ ହେଇଛନ୍ତି ସେମାନେ ଆହୁରି ଅଧିକ ଶକ୍ତି ପ୍ରାପ୍ତ ହେଇଛନ୍ତି, ତେଣୁ ପରୀକ୍ଷିତ ମହାରାଜ ମୁକ୍ତାନାମ ସିଦ୍ଧାନାମ, କିନ୍ତୁ ତାଙ୍କଠାରୁ ଆହୁରି ଉନ୍ନତ ହେଉଛନ୍ତି ଭଗବାନ ଭକ୍ତ ନାରାୟଣ ପରାୟଣ, କାହିଁକି ନା ସୁଦୁର୍ଲଭ ପ୍ରଶାନ୍ତ ଆତ୍ମା, ସେଭଳି ଭଗବାନ ଭକ୍ତ ସେମାନେ ସୁଦୁର୍ଲଭ ପ୍ରଶାନ୍ତ ଆତ୍ମା, ସେମାନେ ପ୍ରଶାନ୍ତ, ସେମାନେ ଅଶାନ୍ତ ନୁହନ୍ତି, ସେମାନେ ପ୍ରଶାନ୍ତ। ଏଇଭଳି ଭାବରେ ଜଣେ ଭକ୍ତଙ୍କୁ ପାଇବା କୋଟିସ୍ୱପି ମହାମୁନି, ଗୋଟିଏ ବ୍ୟକ୍ତିଙ୍କ ମାନ ମଧ୍ୟରେ ଜଣକୁ ଦେଖିବା, ତେଣୁ ଏ ଭକ୍ତର ସ୍ଥିତି ହେଉଛି ଏଇଭଳି ଭାବରେ। ତେଣୁ ଭକ୍ତ ଯେତେବେଳେ ଭଗବାନ ସହିତ ଯୁକ୍ତ ହୁଅନ୍ତି ସେ ଆନନ୍ଦ ପ୍ରାପ୍ତ ହୁଅନ୍ତି, ସେ ଆନନ୍ଦ ଆନନ୍ଦା ବୁଦ୍ଧିବର୍ଦ୍ଧନମ, ସେ ଆନନ୍ଦ ବଢ଼ି ବଢ଼ିକା ଚାଲେ, ସେ କେବେଳେ ଶେଷ ହେଇ ଯାଏ, ଶେଷ ହେବା ତ କଥା ଅଲଗା, କେବେଳେ ସେତିକିରେ ରହିଯାଏ ନାହିଁ ଆନନ୍ଦ, ସେତିକି ଯେତିକି ପାଇଥିଲୁ ସେତିକି ନା, ଆନନ୍ଦ ଆଜି ଯେତିକି ପାଇଛି କାଲି ଆଉ ଟିକେ ବଢ଼ିବ, ତା'ପର ଦିନ ଆଉ ଟିକେ ବଢ଼ିବ, ଆଉ ତା'ପର ଦିନ ଆଉ ଟିକେ ବଢ଼ିବ, ବଢ଼ି ବଢ଼ି ଆନନ୍ଦାମ ବୁଦ୍ଧିବର୍ଦ୍ଧନମ। ଇଏ ଏଇଭଳି ଭାବରେ ଭକ୍ତମାନେ ଭଗବାନ ସହିତ ଯୁକ୍ତ ହୋଇକରି ଏ ଆନନ୍ଦ ପ୍ରାପ୍ତ ହୁଅନ୍ତି, ଆଜି ଭଗବାନ ତାଙ୍କର ଭକ୍ତ ଉଷାଙ୍କୁ ସେ ଆନନ୍ଦ ପ୍ରଦାନ କରୁଛନ୍ତି, ସେ ଆନନ୍ଦ ପ୍ରଦାନ କରୁଛନ୍ତି, ସେଇଟାକୁ ସେ କୁହାଯାଉଛି ଯେ କ'ଣ ସା ସୁନ୍ଦର ବରଂ ବିଲକ୍ଷ ମୁଦିତାନ ନା, ବହୁତ ଆନନ୍ଦିତ ହେଇକରି ତାଙ୍କୁ ଦେଖିକରି। ତାପରେ ଦୁଷ୍ପ୍ରେକ୍ଷ ସ୍ୱଗୃହେ ପୁମ୍ଭି, ତାଙ୍କର ଯେଉଁ ଗୃହ ରହିଛି ଉଷାଙ୍କର ଯେଉଁ ଗୃହ ରହିଛି ସେ ଗୃହକୁ କେହି ପ୍ରବେଶ ପୁରୁଷ ଲୋକ ପ୍ରବେଶ କରିପାରିବେ ନାହିଁ, ତେଣୁ ସେଇ ଗୃହକୁ ତାଙ୍କୁ ନେଇକରି ରେମେ ପ୍ରାଦ୍ୟୁମ୍ ନିନାଶମମ୍ ସେ ତାଙ୍କର ଏଇଭଳି ଭାବେ ରମଣ କଲେ, ଏ ଆନନ୍ଦ ପ୍ରାପ୍ତ ହେଲେ ଭଗବାନ ସହିତ ଭକ୍ତଙ୍କର ଯେଉଁ ଆନନ୍ଦ, ଏ ଆନନ୍ଦ କେବେ ଶେଷ ହେବ ନାହିଁ ଏବଂ ସୀମିତ ରହିବ ନାହିଁ, ସେ ବଢ଼ି ବଢ଼ିକା ଯାଉଥିବ, ସେ ଆନନ୍ଦ ଆନନ୍ଦ ବୁଦ୍ଧିବର୍ଦ୍ଧନ ବୋଲି କୁହାଯାଉଛି, ଆନନ୍ଦ ସବୁବେଳେ ବଢ଼ି ବଢ଼ିକା ଯାଉଛି, ଯେତିକି ଆନନ୍ଦ ରହିଛି କାଲି ଆଉ ଟିକେ ଅଧିକ ଆନନ୍ଦ। ତେଣୁ ସେଇଭଳି ଭାବରେ ଭଗବାନ ସେବାରେ ମଧ୍ୟ ଯେଉଁମାନେ ଭଗବାନ ସେବା କରୁଛନ୍ତି ସେ ମଧ୍ୟ ସେଇଭଳି ଭାବରେ ଯେଉଁମାନେ ସେ ସ୍ତରକୁ ଯାଇନାହାନ୍ତି ସେ ରୁଚି ସ୍ତରକୁ ଯାଇନାହାନ୍ତି ତାଙ୍କୁ ଲାଗିବ କେତେ ଆଉ ସେଇଟା କରିବା କେତେ ଆଉ ମଙ୍ଗଳ ଆଳତି ଉଠିବା କେତେ ଉଠିବା ସବୁଦିନ ଏତେ ଦିନ ଉଠିଲେଣି ଆଉ କେତେ ଉଠିବା କେତେ ସେ ଭାଗବତ କଥା ଶୁଣିବା ଏତେ ଶୁଣିଲେଣି କ'ଣ ଶୁଣିବା ନା ସେଇଟା ହେଉଛି ସେମାନେ ସେ ରୁଚି ସ୍ତର ପ୍ରାପ୍ତ ହୋଇନାହାନ୍ତି ଭକ୍ତିର ବିଭିନ୍ନ ସ୍ତର ରହିଛି ତାଙ୍କର ଆହୁରି ଅନର୍ଥ ସବୁ ରହିଛି ତେଣୁ ଏ ସେବାରେ ଭଗବାନ ସେବାରେ ସେମାନେ ଆନନ୍ଦ ପ୍ରାପ୍ତ ହୋଇପାରୁନାହାନ୍ତି କିନ୍ତୁ ପ୍ରକୃତରେ ଭଗବାନ ସେବାରେ ଆନନ୍ଦ ବଢ଼ି ବଢ଼ିକା ଯିବ ଆନନ୍ଦ ବଢ଼ି ବଢ଼ିକା ଯିବ ସେଇ ସେବା ସେଇ ସବୁଦିନ ଆମେ ସକାଳୁ ପାଠ କରୁଛେ ବିବାହ ପରି ଶେଷ ଆଲୋକ ପ୍ରବେଶ ନିଦ୍ରା ଛାଡ଼ି ଉଠଯିବ ଯେଉଁଠି କୃଷ୍ଣ ବଳରାମ ବିଗ୍ରହ ରହିଛନ୍ତି ସେଠି ସବୁଦିନ ସକାଳେ ମଙ୍ଗଳ ଆଳତିରେ ଏଇଟା ପାଠ କରାଯାଏ ବିଭାବରି ଶେଷ ଆଲୋକ ପ୍ରବେଶ ନିଦ୍ରା ଛାଡ଼ି ଉଠ ଜୀବ ବୋଲୋ ହରି ହରି ମୁକୁନ୍ଦ ମୁରାରି ରାମକୃଷ୍ଣ ହୟଗ୍ରୀବ ଭଗବାନଙ୍କର ସେଇ ଭଜନ ସବୁଦିନ ଗାନ କରୁ ସକାଳେ କିନ୍ତୁ ସବୁବେଳେ ନିତ୍ୟ ନୂତନ ଭଗବାନଙ୍କର ସବୁକିଛି ନିତ୍ୟ ନୂତନ ସବୁବେଳେ ବଢ଼ି ବଢ଼ିକା ଯାଉଥିବ ଆନନ୍ଦାମୃତି ବର୍ଦ୍ଧନମ୍ ସେଇଭଳି ଭାବରେ ଇଏ ଯେଉଁ ରହିଛନ୍ତି ଉଷା ଭଗବାନ ଅନୁରୁଦ୍ଧଙ୍କ ସହିତ ସେଇଭଳି ଭାବରେ ଆନନ୍ଦରେ ରମଣ କରିବା ପାଇଁ ଆରମ୍ଭ କଲେ ଅନେକ ଦିନ ଚାଲିଗଲା ଦିନ କି ରାତି ଜାଣିପାରିଲେ ନାହିଁ ଆଜି କି ସୋମବାର କି ମଙ୍ଗଳବାର କି ବୁଧବାର କି ଜାଣିପାରିଲେ ନାହିଁ ଏଭଳି ଭାବରେ ଏତେ ଆନନ୍ଦ ରହିଛି ଆସନ୍ତାକାଲି ଆମେ ସେଇଟା ଆଲୋଚନା କରିବା ଆଉ ଦୁଇଟି ଶ୍ଳୋକ ସେଇଟା ବିସ୍ତାର ଭାବରେ ବର୍ଣ୍ଣନା କରାଯିବ ଏଇଭଳି ଭାବରେ ଆନନ୍ଦ ପ୍ରକୃତ ଆନନ୍ଦ ହେଉଛି ଭଗବାନ ପାଖରେ ଜଣେ ଯେତେବେଳେ ଭଗବାନ ସହିତ ଯୁକ୍ତ ହୁଅନ୍ତି ସେତେବେଳେ ପ୍ରକୃତ ଆନନ୍ଦ ପ୍ରାପ୍ତ ହୁଅନ୍ତି ଭଗବାନ ସହିତ ଯୁକ୍ତ ହୋଇକରି ମଧ୍ୟ ଆନନ୍ଦ ପ୍ରାପ୍ତ ହୋଇପାରୁନାହାନ୍ତି ମାନେ ତା'ର କାରଣ ହେଉଛି କ'ଣ ନା ସେମାନେ ତାଙ୍କର ଯେଉଁ ଅନର୍ଥ ରହିଛି ସେ ଅନର୍ଥରୁ ଦୂର ହୋଇପାରୁନାହାନ୍ତି କାମ କ୍ରୋଧ ଲୋଭ ମଦ ମାତ୍ସର୍ଯ୍ୟ ଇତ୍ୟାଦି ଅନର୍ଥ ରହିଛି ସେ ଅନର୍ଥ ଯୋଗୁଁ ସେମାନେ ଏଇ ସେବାରେ ଆନନ୍ଦ ପ୍ରାପ୍ତ ହୋଇପାରୁନାହାନ୍ତି ସେବାରେ ଆନନ୍ଦ ପ୍ରାପ୍ତ ହୋଇପାରୁନାହାନ୍ତି ଭଗବାନ କଥାରେ ମଧ୍ୟ ଆନନ୍ଦ ପ୍ରାପ୍ତ ହୋଇପାରୁନାହାନ୍ତି କାରଣ ତାଙ୍କର ସବୁ ଅନର୍ଥ ଦୂର ହୋଇନାହିଁ ତେଣୁ ଏହିଭଳି ଭାବରେ ଉଷା ଅନିରୁଦ୍ଧଙ୍କ ସହିତ ଏଇ ଆନନ୍ଦରେ ରମଣ କରିବା ପାଇଁ ଆରମ୍ଭ କରିଛନ୍ତି ଚାଲିବ ଏ କଥା ଚାଲିବ ତେଣୁ ଏ ଶ୍ଳୋକରେ କହୁଛନ୍ତି ପୁମ୍ଭି କହିଲେ ଦୁଷ୍ପ୍ରେକ୍ଷେ ପ୍ରେକ୍ଷିତୁମ୍ ଅସକ୍ଷେ ସେ ଯେଉଁ ଉଷାଙ୍କର ଯେଉଁ ଗୃହ ଥିଲା ସେଠି କୌଣସି ପୁରୁଷ ଲୋକ ପ୍ରବେଶ କରିପାରୁନଥିଲେ ଏଭଳି ଭାବରେ କଡ଼ା ବାହାଣଙ୍କର କଡ଼ା ଆଇନ ମାନେ ଥିଲା ସିକ୍ୟୁରିଟି ଦେଇଥିଲେ ତାଙ୍କର କନ୍ୟାଙ୍କୁ କେହି ପ୍ରବେଶ କରିପାରୁନଥିଲେ ଉଷାଙ୍କୁ କିନ୍ତୁ ଉଷା କେହି ପ୍ରବେଶ କରିନଥିଲେ ଉଷାଙ୍କର ମନରେ ଆସି ପହଞ୍ଚିଗଲେ ଏ ଭଗବାନ ଭଗବାନ ଆସି ପହଞ୍ଚିଗଲେ ଏବଂ ଭଗବାନ ସ୍ୱପ୍ନରେ ଦେଖିଲେ ଏ ଭଗବାନ ଲୀଳା ଗୋଟେ ହେଇଛି ଲୀଳା ପୁରୁଷୋତ୍ତମଙ୍କ ଲୀଳା ତେଣୁ ଏ ଯେଉଁ ରହିଛି ଶୋଣିତପୁର ଶବ୍ଦର ଅର୍ଥ ହେଉଛି ବହୁତ ଭୟାବହ ରାଜ୍ୟ ସେ ଭୟାବହ ରାଜ୍ୟ ସେ ରାଜ୍ୟରେ କ'ଣ ଜଣେ ଆନନ୍ଦ ପ୍ରାପ୍ତ ହୋଇପାରିବ ବାଣ ସେଟା ଏତେ ଶକ୍ତିଶାଳୀ ଥିଲା ଆମେ କହିଥିଲା ପୂର୍ବରୁ ବର୍ଣ୍ଣନା କରାଯାଇଛି ଦେବତାମାନେ ମୋତେ ଭୟ କରୁଥିଲେ ତିନି ଲୋକଙ୍କୁ ସେ ଜୟ କରି ରଖିଥିଲେ ଏଭଳି ଭାବରେ ଦେବତାମାନେ ଭୟ କରୁଥିଲେ ତାଙ୍କ ସହ ଯୁଦ୍ଧ କରିବା ପାଇଁ ଏଭଳି ତାଙ୍କର ରାଜ୍ୟ ମଧ୍ୟ ସେଇଭଳି ଭୟାବହ ରାଜ୍ୟ ଶୋଣିତପୁର ଶବ୍ଦରୁ ଜଣାପଡ଼ୁଥିଲା ସେଇଟା ଶୋଣିତ କହିଲେ ରକ୍ତ ରକ୍ତର ପୁର ତା'ମାନେ ବହୁ ଜୀବଙ୍କୁ ସେ ହତ୍ୟା କରିଛନ୍ତି ବହୁ ଶତ୍ରୁଙ୍କୁ ହତ୍ୟା କରି ସେଥିପାଇଁ ଶୋଣିତପୁର ତା ନାମ ହେଇଛି ଏଇଟା ଯଦି ବର୍ଣ୍ଣନା କରାଯାଏ ନାହିଁ ଏଇ ଶବ୍ଦରୁ ଆମେ ବୁଝିପାରିବା ବହୁତ ଶତ୍ରୁଙ୍କୁ ହତ୍ୟା ବହୁତ ବହୁତ ବଡ଼ ବଡ଼ ବୀରମାନଙ୍କୁ ସେ ହତ୍ୟା କରିଛନ୍ତି ଶୋଣିତପୁର ବା ତାଙ୍କର ମସ୍ତକୁ ଲଗେଇଥିବେ ରଖିକି ରଖିଥିବେ ସେଠି ତାଙ୍କର ରକ୍ତ ସବୁ ବାହାରିଥିବ ସେଠି ରକ୍ତ ତେଣୁ ତାଙ୍କ ନାଁ ହେଲା ଶୋଣିତପୁର ଏଭଳି ରହିଛି ଭୟ ଯେ ପ୍ରବେଶ କରିବ ସେ ଭୟ କରିବ ସେ ସ୍ଥାନକୁ ଶୋଣିତପୁର ଏ ଜଣେ ଆଚାର୍ଯ୍ୟ ଟିକାରେ କହୁଛନ୍ତି ଏଇଟା ଶୋଣିତପୁର କହିଲେ ଏଭଳି ଭୟାବହ ସ୍ଥାନ କିନ୍ତୁ ଭୟ ସେଠି ସବୁ ଆସିବ ଅନ୍ୟମାନଙ୍କ ଭୟ ଆସିବ କିନ୍ତୁ ସେଇଠି ମଧ୍ୟ ଭଗବାନ ତାଙ୍କର ପତ୍ନୀଙ୍କ ସହିତ ବିବାହ କରିବେ ତାପରେ ବିବାହ କରାଯିବ ଉଷାଙ୍କ ସହିତ ଏଇଭଳି ଭାବରେ ରମଣରେ ରତ ରହିଛନ୍ତି ଜୟ ରାଧାରମଣ ହରିବ ଜୟ ରାଧାରମଣ ହରିବ ରାଧାରମଣ ହରିବ जय राधा रमण हरि वो। नाम कीर्तन कर दो। हरे कृष्णा 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 हरे हरे राम हरे राम 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 हरे हरे।